ॐ नमो भगवते वासुदेवाय। ॐ नमो भगवते वासुदेवाय। श्रीमद्भागवतम दशम स्कंद षाठी अध्याय श्लोक 36। तत्पाद पद्म मकरंद जुषांग मुनीनाम तत्पाद पद्म मकरंद जुषांग मुनीनाम भट्मास्फुटं नृपसुभिर्ननु दुर्विभाव्यम् वर्त्मास्फुटं नृपसुभिर्ननु दुर्विभाव्यम् जस्मादलौकिकमिवेहितमीश्वरस्य भूमन्तविहितमतो अनुजे भवन्तम् भूमंस्तविहितमतो अनुजे भवन्तम् तत्पादपद्ममकरन्दजुषां मुनीनाम् भट्मास्फुटं नृपसुभिर्ननु दुर्विभाव्यम् जस्मादलौकिकमिवहितमीश्वरस्य भूमं स्तवहितमथो अनुजे भवन्तम् तत्पादपद्ममकरन्दजुषां मुनीनां वर्त्मास्फुटं नृपसुभिर्ननु दुर्विभाव्यम् जस्मादलौकिकमिवहितमीश्वरस्य तत्पादपद्ममकरन्दजुषां मुनीनां भट्मास्फुटं नृपसुभिर्ननु दुर्विभाव्यम् जस्मादलौकिकमिवहितं ईश्वरस्य भुवन्तविहितमथो अनुजे भवन्तम्। हरे कृष्ण श्लोक अनुवाद। आपणक पाद पद्मर मधु आस्वादनकारी ऋषिगण निकटरे दुर्गेय आपणक गतिविधि पशु सदृश आचरणकारी मनुष्य निकटरे दुर्बुद्धि हेब। आउ जेहेतु आपणक कार्यवळी चिन्मय तेणु हे भूमान आपणक अनुसरणकारीगण कार्यवळी मध्य तद्रूप होइथाय। अभ्यस्त भक्त सदन बंद मातृबंद आपण मान गांवर ए भागवत कथा को स्वागत जना जाउछि। ए कथा औसंदी द्वारकारे रुक्मिणीकर महल जो रही भगवान पाटराणी ये हूँ सीता देवी एवं कृष्ण से राम तेणु ये भगवान जो सीताराम लक्ष्मण ये पूजित होकर लीला जो कथा चलती से कथाटी आम ये वर्णना करा द्वारका लीला रे। तेणु भगवान जो सब कथा कही थे षोलटी तांकर देखे थे रुक्मिणी रुक्मिणी सहित से योग्य नुहत रुक्मिणी से योग्य नुहति वर नुहति आ गोटे जड़े योग्य वर तुम्हें मान ग्रहण कर यह भाव भगवान कही थे। अवश्य यटा को से कही परिहास कि रुक्मिणी देवी भाविले सत्य बोली भाविकी मूर्छा हो जाते जो भगवान यही भाव कहले मुहास तुम करी तेणु वर्तमान रुक्मिणी देवी भगवान जहाँ सब कही से सबको खंडन करा मिथ्या नुह ସତ୍ୟ ପରିଣତ କରୁଛନ୍ତି ଭଗବାନ। ସେ ତାଙ୍କର କଥା କେମିତି ମିଥ୍ୟା ହେବ, ତେଣୁ ଯାହା କହିଲେ ମଧ୍ୟ ସେଇଟା ସତ୍ୟ। 13 ଶ୍ଳୋକରେ ଯେଉଁ କୁହାଯାଇଥିଲା, ଭଗବାନ ଯେଉଁ କହିଥିଲେ ମୁଁ ତୁମର ଯୋଗ୍ୟ ନୁହେଁ, ସେ ଯେଉଁ ଦେଇଥିଲେ ତର୍କ ଦେଇଥିଲେ, ଅସ୍ପଷ୍ଟ ବର୍ତ୍ତମାନ ପୁଂସାମ ଅଲୋକ ପ୍ରଥମ ୟୁଷାମ ଆସ୍ଥିତା ପଦବୀ ଶୁଭ୍ରୁ ପ୍ରାୟ ସିଦ୍ଧନ୍ତି ଯୋଶିତ। ଏ ଶ୍ଳୋକର ଉତ୍ତରରେ ବର୍ତ୍ତମାନ ଏ ଶ୍ଳୋକକୁ କହୁଛନ୍ତି ରୁକ୍ମିଣୀ ଦେବୀ, ଏ ଶ୍ଳୋକକୁ କହୁଛନ୍ତି, ଏ ଶ୍ଳୋକର ଅର୍ଥକୁ ପ୍ରକାଶ କରୁଛନ୍ତି। ଭଗବାନଙ୍କର କଥା ବୁଝିବା ଏତେ ସହଜ ନୁହଁ। ତେଣୁ ଏଠି ଯେଉଁ 2 କଥା ରହିଛି, ଯିଏ ଯେଉଁ ଭଗବାନ ହେଉଛନ୍ତି ଅସ୍ପଷ୍ଟ ବର୍ତ୍ତମାନା, ଭଗବାନଙ୍କୁ ସମସ୍ତେ ଜାଣିପାରିବେ ନାହିଁ, 99% ଲୋକ ଜାଣିପାରନ୍ତି ନାହିଁ ଭଗବାନଙ୍କୁ, କାହିଁକିନା ତାଙ୍କର ଭଗବାନଙ୍କର ପଥ ହେଉଛି ଅସ୍ପଷ୍ଟ, ସମସ୍ତେ ଜାଣିପାରିବେ ନାହିଁ। ଅସ୍ପଷ୍ଟ ବର୍ତ୍ତମାନ ପୁଂସାମ ଅଲୋକ ପଥ ମିଉଷା, ଲୋକପଥ ଲୋକପଥ ଅଲୋକପଥ, ଲୋକପଥ କହିଲେ ଆମେ କହିବା ବୁର୍ଲାରୁ ସମ୍ବଲପୁର କେଉଁଟା ରାସ୍ତା, ନା ଏଇଟା ରାସ୍ତା, କିନ୍ତୁ ଭଗବାନଙ୍କୁ ଯିବା ପାଇଁ ରାସ୍ତା କେଉଁଟା, କ ପନ୍ଥା, ଏ ପ୍ରଶ୍ନଟି ପଚାରିଥିଲେ ଧର୍ମବାକ ପଚାରିଥିଲେ, ଯୁଧିଷ୍ଠିର ମହାରାଜ ତାହାର ଉତ୍ତର ଦେଇଥିଲେ, ଏ ଅଲୋକ, ଏଇଟାକୁ ସମସ୍ତେ ଜାଣିପାରିବେ ନାହିଁ, ଭଗବାନଙ୍କର ପଥକୁ ସମସ୍ତେ ଜାଣିପାରିବେ ନାହିଁ, ଲୋକର ଉର୍ଦ୍ଧ୍ୱରେ ଅଲୋକ। ଏବଂ ଆସ୍ଥିତ ପଦବୀ ଶୁଭ୍ରୁ, ଭଗବାନ ତାଙ୍କ ସହିତ ପରିହାସ କରୁଥିଲା ବେଳେ ତାଙ୍କୁ ବହୁତ କ'ଣ ତାଙ୍କୁ ବହୁତ ପ୍ରଶଂସା, ଶୁଭ୍ରୁ ବହୁତ ସୁନ୍ଦରୀ ସେ ଥିଲେ ପ୍ରକୃତରେ, ତାଙ୍କ ଭୃଲତାରୁ ଜଣାପଡ଼ୁଛି ତାଙ୍କର ସୌନ୍ଦର୍ଯ୍ୟ, ଏଭଳି ସୁନ୍ଦରୀ ସ୍ତ୍ରୀ ଥିଲେ, ଶୁଭ୍ରୁ ବୋଲି ସମ୍ବୋଧନ କରିଛନ୍ତି ଭଗବାନ। ତେଣୁ ଇଏ ଭଗବାନ ପଥକୁ ଯେଉଁମାନେ ଆଶ୍ରୟ କରିବେ ବା ପଦାର୍ପଣ କରିବେ, ପ୍ରାୟ ସିଦ୍ଧନ୍ତି ଯୋଶିତ, ପ୍ରାୟ ପ୍ରାୟ ବୋଲି ଶବ୍ଦ ବ୍ୟବହାର କରାଯାଇଛି, ସମସ୍ତେ ପାଆନ୍ତୁ ନାହିଁ, ପ୍ରାୟ ପ୍ରାୟ ସିଦ୍ଧନ୍ତି ଯୋଶିତ, ଯୋଶିତ କହିଲେ ଯେଉଁ ସ୍ତ୍ରୀ ଲୋକମାନେ ତାଙ୍କୁ ସ୍ୱାମୀ ରୂପରେ ଗ୍ରହଣ କରିବେ ସେମାନେ ବହୁତ କଷ୍ଟ ପାଇବେ। କିନ୍ତୁ ଭଗବାନଙ୍କର ଏଇ ଯେଉଁ କଥା ରହିଛି, କେବଳ ଗୋଟିଏ କଥାକୁ ବର୍ତ୍ତମାନ ଏଇ ଶ୍ଳୋକରେ ପ୍ରତିପାଦିତ କରାଯାଉଛି, ଯେଉଁ ସିଦ୍ଧନ୍ତି ଯୋଶିତ, ଏଇଟାକୁ ପରେ କହିବେ, ଏଇଟା ପରେ ସବୁ କୁହାଯିବ। ବର୍ତ୍ତମାନ ଯେଉଁ ଭଗବାନ କହିଛନ୍ତି, କେବଳ ଅସ୍ପଷ୍ଟ ବର୍ତ୍ତମାନ ପୁଂସାମ ଅଲୋକ ପ୍ରଥମ ୟୁଷାମ, ଯେଉଁ 13 ଶ୍ଳୋକରେ କହିଥିଲେ ବର୍ତ୍ତମାନ ରୁକ୍ମିଣୀ ଦେବୀ, ତାକୁ ସ୍ପଷ୍ଟ କରୁଛନ୍ତି ତାର ପ୍ରକୃତ ଅର୍ଥ କ'ଣ। ତେଣୁ ଏ ଶ୍ଳୋକରେ ସେ କହୁଛନ୍ତି, ତତ୍ ପାଦ ପଦ୍ମ ମକରନ୍ଦ ଯୋଷା, ମୁନି ନା, ମୁନି ମୁନି କିଏ, ମନନଶୀଳ ବ୍ୟକ୍ତି ହେଉଛନ୍ତି ମୁନି। ମୁନି ଶବ୍ଦ ରହିଛି ଆତ୍ମାରାମ ଶ୍ଳୋକରେ, ମୁନିର ଅନେକ ଅର୍ଥ ରହିଛି, ଯେଉଁମାନେ ମନନଶୀଳ ସେମାନେ ହେଉଛନ୍ତି ମୁନି, ସବୁବେଳେ ମନନ କରୁଥିବେ, ଭଗବାନ ବିଷୟରେ ଚିନ୍ତା କରୁଥିବେ। ମନ କେତେ ସୁନ୍ଦର ବସ୍ତୁ ଭଗବାନ ଦେଇଛନ୍ତି, ଭଗବତ ଗୀତାରେ ଭଗବାନ କହିଲେ ମନ ଇନ୍ଦ୍ରିୟାଣାଂ ମନଶ୍ଚାସ୍ମି, ଆମର ଯେଉଁ 11 ଇନ୍ଦ୍ରିୟ ରହିଛି ତା ଭିତରେ ମନ ହେଉଛି ଗୋଟେ ଇନ୍ଦ୍ରିୟ, ଯେଉଁଟାକ ଭଗବାନଙ୍କର ବିଭୂତି, ଏଇ ମନ ଦ୍ୱାରା ଆମେ ଭଗବାନ ପ୍ରାପ୍ତ ହେବା, ଏଇ ମନ ଦ୍ୱାରା ଆମେ ନର୍କକୁ ଯିବା, ଆମ ଉପରେ ନିର୍ଭର କରୁଛି କିଭଳି ଆମେ ମନକୁ ବ୍ୟବହାର କରିବା। ତେଣୁ ଆମେ ଗତକାଲି ମନ ବିଷୟରେ କହିଥିଲେ, ତେଣୁ ଏହିଭଳି ଭାବରେ ଯେଉଁମାନେ ଭଗବାନଙ୍କ ବିଷୟରେ ଚିନ୍ତା କରନ୍ତି ମନନଶୀଳ ମୁନି, ସେମାନେ ଭଗବାନଙ୍କର ପାଦ ପଦ୍ମ ମକରନ୍ଦ ଯୋଷାଂ ଏଇଟାକୁ ଆସ୍ୱାଦନ କରନ୍ତି, ଭଗବାନ ପାଦ ରୂପକ ପଦ୍ମର ମକରନ୍ଦ ମଧୁ ବା ଅମୃତ ସେଥିରୁ ଆସୁଛି, ଯୋଷାଂ ପାଦ ପଦ୍ମରେ ସବୁ ମଧୁ ରହିଛି, ଭଗବାନ ପାଦ ପଦ୍ମ ସାଧାରଣ ନୁହଁ, ଏ ପାଦ ପଦ୍ମ ଯେଉଁମାନେ ଭଗବାନଙ୍କ ପାଦ ପଦ୍ମ ପ୍ରାପ୍ତ ହୋଇଛନ୍ତି ସେମାନେ ଧନ୍ୟ ହୋଇଯାଇଛନ୍ତି। ଯେତେବେଳେ କାଳିୟ ଲୀଳାଟି କରୁଛନ୍ତି, କାଳିୟ ଦମନ ଲୀଳାଟି କରୁଛନ୍ତି, ଭାଗବତ 10:16 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତାଙ୍କର ପତ୍ନୀମାନେ କହୁଛନ୍ତି ଆମର ଏ ସ୍ୱାମୀ କ'ଣ କରିଥିଲେ, କ'ଣ ଧର୍ମ ସଭା ଧର୍ମାନୁକମ୍ ପାଇଁ କ'ଣ ଧର୍ମ କରିଥିଲେ ଯାହା ପାଇଁକି ସିଏ ଆପଣଙ୍କ ପାଦ ପଦ୍ମ ପ୍ରାପ୍ତ ହେଲେ, ଏଇଭଳି ଭାବରେ ପ୍ରାର୍ଥନା କରୁଛନ୍ତି। ତେଣୁ ଭଗବାନ ଯଦି ତାଙ୍କୁ କହିବେ ମୋର ପାଦ ପଦ୍ମର କ'ଣ ବା ପାଦର କ'ଣ ରହିଛି, ମାଧୁର୍ଯ୍ୟ ରହିଛି ବା କ'ଣ ମହିମା ରହିଛି, ତେଣୁ ସେ ଏଇ ଶ୍ଳୋକଟି କହିଛନ୍ତି କାଳିଆ ପତ୍ନୀମାନେ। କାଳିଆ ପତ୍ନୀମାନଙ୍କୁ ଆମର କୃଷ୍ଣଦାସ କବିରାଜ ଗୋସ୍ୱାମୀ ତାଙ୍କୁ ପ୍ରଶଂସା କରିଛନ୍ତି, ତାଙ୍କୁ ଗୁଣଗାନ କରିଛନ୍ତି, ଜୟ ଦ୍ୱିଜ ପତ୍ନୀ ଜୟ ନାଗକନ୍ୟା ଗଣ ଭକ୍ତିତେ ଯାହାର ପାଇଲ ଗୋବିନ୍ଦ ଚରଣ, ଯଜ୍ଞ ପତ୍ନୀ ଏବଂ ନାଗକନ୍ୟାମାନେ ଭଗବାନଙ୍କୁ ପ୍ରାପ୍ତ ହୋଇଗଲେ ଭକ୍ତିରେ। ତେଣୁ ସେଇ ନାଗପତ୍ନୀମାନେ ଏଇଭଳି ଭାବରେ ସ୍ତୁତି କରିଛନ୍ତି। ଦଶମ ସ୍କନ୍ଧ ଷୋହଳ ଅଧ୍ୟାୟରେ ରହିଛି ଶ୍ଳୋକଟି, ଯେ କଶ୍ୟାନୁଭାବ ସନଦେବ ବିଦ୍ମହେ ତବାଙ୍ଘ୍ରି ରେଣୁ ଚରଣ ସ୍ପର୍ଶାଧିକାର ଯଦବାଂଛୟା ଶ୍ରୀ ଲଲନାଚର ତଭୋ ବିହାୟ କାମାନ ସୁଚିରଂ ଧୃତବତା। ଭଗବାନ ପାଦପଦ୍ମର ମହିମା କ'ଣ କହିବା। ନାଗପତ୍ନୀମାନେ କହୁଛନ୍ତି, କଶ୍ୟାନୁଭାବ ସନଦେବ ବିଦ୍ମହେ, ହେ ଦେବ ଆମେ ଜାଣିପାରୁନାହୁଁ ଆପଣଙ୍କର କିଭଳି ଭାବରେ ୟାଙ୍କ ପ୍ରତି କି ଭାବ ରହିଛି। ତବାଙ୍ଗ୍ରି ରେଣୁ ଚରଣ ସ୍ପର୍ଶାଧିକାର, ଆପଣଙ୍କର ପାଦପଦ୍ମ ରେଣୁକୁ ପ୍ରାପ୍ତ ହେବାର ଅଧିକାର ଇଏ ପ୍ରାପ୍ତ ହେଲେ, ଆମର ସ୍ୱାମୀ କିଭଳି ଭାବରେ ପ୍ରାପ୍ତ ହେଲେ, ଆପଣଙ୍କ ପାଦପଦ୍ମକୁ ପ୍ରାପ୍ତ ହେବା ପାଇଁ କ'ଣ, ଯତ୍ ବାଞ୍ଛା ଶ୍ରୀ ଲଲନା ଚରତ ତପୋ, ଲଲନା କହିଲେ ଲକ୍ଷ୍ମୀ ଦେବୀ ତପସ୍ୟା କରୁଛନ୍ତି, ଆଜି ପର୍ଯ୍ୟନ୍ତ ତପସ୍ୟା କରୁଛନ୍ତି। ବିହାୟ କାମାନ ସୁଚିରଂ ଧୃତବତା, ସବୁକିଛି କାମକୁ ପରିତ୍ୟାଗ କରିକି ସବୁକିଛି ଐଶ୍ୱର୍ଯ୍ୟ, ଲକ୍ଷ୍ମୀ ଦେବୀ ତାଙ୍କ ପାଖରେ ବହୁତ ଐଶ୍ୱର୍ଯ୍ୟ ରହିଛି, କିନ୍ତୁ ସବୁ ତ୍ୟାଗ କରିକି ବହୁତ ବୈରାଗ୍ୟର ସହିତ ବହୁତ ତ୍ୟାଗର ସହିତ ତପସ୍ୟା କରୁଛନ୍ତି। ବିଲୋବନରେ ଏ ପର୍ଯ୍ୟନ୍ତ ଆପଣ ଦେଖିବେ ମନ୍ଦିର ରହିଛି ଲକ୍ଷ୍ମୀ ଦେବୀଙ୍କର, ତପସ୍ୟା କରୁଛନ୍ତି। କୁହାଯାଏ ପ୍ରତିବର୍ଷ ଗୋଟେ ଦିନ ଏଇ ଯେଉଁ ବ୍ରଜବାସୀମାନେ ଆଇ ଆସିକରି ଲକ୍ଷ୍ମୀଦେବଙ୍କୁ ପ୍ରାର୍ଥନା କରନ୍ତିନି ଧନ ପାଇଁ, ସେମାନେ ଲକ୍ଷ୍ମୀଦେବଙ୍କୁ ଆଶୀର୍ବାଦ ଦିଅନ୍ତି, ତୁମେ କୃଷ୍ଣଙ୍କୁ ପ୍ରାପ୍ତ ହୁଅ। ଏଇଭଳି ଭାବରେ ବୃନ୍ଦାବନ ଲୀଳା ରହିଛି। ତେଣୁ ଇଏ ଭଗବାନ ପାଦପଦ୍ମ କ'ଣ କହିବା, ତାର ମହିମା ପାଦ। ଭଗବାନଙ୍କର ଭକ୍ତମାନେ ସେ ପାଦପଦ୍ମରେ ଆଶ୍ରୟ ନେଇଥାନ୍ତି, ସେ ପାଦପଦ୍ମ ସବୁକିଛି ପୂରଣ କରିବ, ସମସ୍ତଙ୍କର ସବୁକିଛି କାମନା ପୂରଣ କରିବ ସେ ପାଦପଦ୍ମ। ପାଦରୁ ମଧୁ ଝରୁଛି, ମକରନ୍ଦ ଝରୁଛି, ଭଗବାନ ପାଦପଦ୍ମର ବିଷୟରେ ଆଲୋଚନା କଲେ ଶେଷ ହେବ ନାହିଁ, ଏଭଳି ଅମୃତ ରହିଛି। ଭାଗବତମ ଇଏ ପ୍ରଥମ ସ୍କନ୍ଧ ଦ୍ୱିତୀୟ ସ୍କନ୍ଧକୁ ଭଗବାନ ପାଦପଦ୍ମ ସହିତ ତୁଳନା କରାଯାଏ। ସମଗ୍ର ଭାଗବତମ ହେଉଛନ୍ତି ଭଗବାନଙ୍କ ପୂର୍ଣ୍ଣ ଶରୀର, ପ୍ରଥମ ସ୍କନ୍ଧ ଏବଂ ଦ୍ୱିତୀୟ ସ୍କନ୍ଧ ହେଉଛି ଭଗବାନ ପାଦପଦ୍ମ ବୋଲି କୁହାଯାଇଛି। ଭକ୍ତମାନେ ସାରଙ୍ଗାନାମ ପଦାମ୍ବୁଜମ୍ ବୋଲି କୁହାଯାଇଛି, ସାରଙ୍ଗାନାମ ଭଗବାନ ଯେମିତି କ'ଣ ମଧୁ ମହୁମାଛି ଯେଉଁଭଳି ଭାବରେ ମଧୁ ସଂଗ୍ରହ କରିବା ପାଇଁ ଫୁଲରେ ଉଡ଼ି ବୁଲୁଥାଏ, ସେହିଭଳି ଭାବରେ ଭଗବାନଙ୍କ ପାଦପଦ୍ମରେ ଯେଉଁ ମଧୁ ରହିଛି, ଭକ୍ତରୂପକ କ'ଣ ଭକ୍ତରୂପକ ମହୁମାଛିମାନେ ଭଗବାନ ପାଦପଦ୍ମର ମଧୁକୁ ଆସ୍ୱାଦନ କରୁଥାନ୍ତି, ପାଦପଦ୍ମକୁ ଛାଡ଼ିକରି କୁଆଡ଼େ ଯାଇପାରନ୍ତି ନାହିଁ, ଭଗବାନ ପାଦପଦ୍ମରେ ଏତେ ରହିଛି, ଅମୃତ ରହିଛି। ତେଣୁ ଏମିତିକି ଲକ୍ଷ୍ମୀଦେବୀ ଯଦିଓ ଭଗବାନ ତାଙ୍କୁ ବକ୍ଷରେ ସ୍ଥାନ ଦେଇଛନ୍ତି, କିନ୍ତୁ ତଥାପି ଲକ୍ଷ୍ମୀଦେବୀ ସବୁବେଳେ ଭଗବାନ ପାଦପଦ୍ମର ସେବା କରନ୍ତି। ଆମର ଯେଉଁ ରହିଛି ଭକ୍ତିର 9ଟି ଅଙ୍ଗ ରହିଛି, ତା ଦେହରୁ ଗୋଟିଏ ଅଙ୍ଗ ହେଉଛି ପାଦ ସେବା, ଏବଂ ଲକ୍ଷ୍ମୀଦେବୀ ସେହି ପାଦ ସେବାରେ ସେ ହେଉଛନ୍ତି ଆଚାର୍ଯ୍ୟା। ଲକ୍ଷ୍ମୀଦେବୀ ଶ୍ରବଣ କୀର୍ତ୍ତନ ବିଷ୍ଣୁ ସ୍ମରଣ ପାଦ ସେବନ, ପାଦ ସେବନର ଆଚାର୍ଯ୍ୟ ହେଉଛନ୍ତି ଲକ୍ଷ୍ମୀଦେବୀ, ଭଗବାନ ସବୁବେଳେ ପାଦ ସେବା କରୁଛନ୍ତି। ଲକ୍ଷ୍ମୀଦେବୀ ଯଦିଓ ଚଞ୍ଚଳା, ସେ କେଉଁଠି ରହିପାରନ୍ତିନି ଅଧିକା ସମୟ, କିନ୍ତୁ ଭଗବାନଙ୍କ ପାଦ ପଦ୍ମ ସେବାରେ ସେ ଅଚଞ୍ଚଳା ହୋଇଯାଆନ୍ତି। ଏତେ ମଧୁ ରହିଛି ଆନନ୍ଦ, ଯେଉଁ ମଧୁ ରହିଛି, ମଧୁ ସହିତ ଭଗବାନ ପାଦ ପଦ୍ମ ତୁଳନା କରିହେବ ନାହିଁ, କାରଣ ମଧୁର ଗୋଟିଏ ଫିକ୍ସ ରସ ରହିଛି, ଯେତେବେଳେ ଚାଖିଲେ ମଧ୍ୟ ସେଇ ଗୋଟିଏ ରସ, ଅଲଗା ରସ ନାହିଁ। କିନ୍ତୁ ଭଗବାନଙ୍କ ପାଦପଦ୍ମର ଯେଉଁ ମଧୁ ରହିଛି, ଅପୂର୍ବ ମଧୁ, ତାହାର ରସ ମଧୁ ମଧୁରରୁ ମଧୁରତର ହେଇକା ଯାଉଥିବ, ଏଇଭଳି ଭାବରେ କଥା ରହିଛି। ବର୍ତ୍ତମାନ ସେ ଆସ୍ୱାଦନ ଯେଉଁଭଳି ଭାବରେ ମଧୁ ଆମେ ପ୍ରାପ୍ତ ହେବା, ଯେଉଁ ଆନନ୍ଦ ପ୍ରାପ୍ତ ହେବା, ତାହା ପରେ ସେଟାକୁ ଆସ୍ୱାଦନ କଲେ ଆହୁରି ଅଧିକ ଆନନ୍ଦ ପ୍ରାପ୍ତ ହେବ, ତାପରେ ଆହୁରି ଅଧିକ, ତାପରେ ଆହୁରି ଅଧିକ, ଏଇଭଳି ଭାବରେ ଅନନ୍ତ ଭଗବାନଙ୍କର ପାଦପଦ୍ମ ମଧୁର ଏଇଭଳି ଭାବରେ ମଧୁରିମା ରହିଛି। ତେଣୁ ଯେଉଁମାନେ ଭଗବାନଙ୍କ ଭକ୍ତ, ମୁନି ବା ଜ୍ଞାନୀ ଭକ୍ତ, ଜ୍ଞାନୀମାନେ ଭଗବାନଙ୍କର ଚିନ୍ତା ଚିନ୍ତନ କରନ୍ତି ନାହିଁ, ଜ୍ଞାନୀମାନେ ବ୍ରହ୍ମ ଚିନ୍ତନ କରନ୍ତି, କିନ୍ତୁ ଏଠି ମୁନିମାନଙ୍କ ଶବ୍ଦର ଅର୍ଥ ହେଉଛି ଯେଉଁମାନେ ଭକ୍ତମାନେ ବା ଜ୍ଞାନୀମାନେ ମଧ୍ୟ ଯେଉଁମାନେ ଭକ୍ତଙ୍କର ସଙ୍ଗଲାଭ କରିଛନ୍ତି, ଯେମିତି ସୁଖଦେବ ଗୋସ୍ୱାମୀ ସେ ଜଣେ ମୁନି ଥିଲେ, ପ୍ରଥମେ ବ୍ରହ୍ମ ଚିନ୍ତନ କରୁଥିଲେ, ଜନ୍ମରୁ ପ୍ରବଜ୍ୟା କରିବା ପାଇଁ ଚାଲି ଆସିଲେ, 16 ବର୍ଷ କାଳ ରହିଗଲେ ମାଆଙ୍କ ଗର୍ଭରେ ରହିକରି ତାପରେ ପଳେଇ ଆସିଲେ, ଆଉ ଘରେ ରହିଲେ ନାହିଁ, ତାଙ୍କ ପିତାଙ୍କ ପାଖରେ ରହିଲେ ନାହିଁ, ବ୍ୟାସଦେବଙ୍କ ପାଖରେ। ତେଣୁ ବ୍ରହ୍ମଚିନ୍ତନ କରୁଥିଲେ, କିନ୍ତୁ ଯେତେବେଳେ ଭାଗବତମର କଥା ଶ୍ରବଣ କଲେ ସେତେବେଳେ ନିଜକୁ ଧିକ୍କାର କଲେ, କାହିଁକି ମୁଁ ଏତେ ସମୟ ମୋର ନଷ୍ଟ କରିଦେଲି ବ୍ରହ୍ମଚିନ୍ତନରେ, ଏତେ ଭଗବାନଙ୍କର ପାଦ ପଦ୍ମ ମଧୁର ହେଇଛି ସେଇଟା ଆସ୍ୱାଦନ ନ କରିକିରି ମୁଁ ଇଏ କ'ଣ ବ୍ରହ୍ମଚିନ୍ତନ କରୁଥିଲି, ତୁଚ୍ଛା ଜିନିଷ, ତୁଚ୍ଛା ବସ୍ତୁ। ତେଣୁ ଜ୍ଞାନୀମାନେ ଭଗବାନଙ୍କର ଭକ୍ତଙ୍କର ସଙ୍ଗ ଲାଭ କଲେ ସେମାନେ ଭକ୍ତିରେ ଭକ୍ତରେ ପରିଣତ ହୁଅନ୍ତି, ନହେଲେ ସେମାନେ ସେଇ ଜ୍ଞାନୀ ସ୍ତରରେ ରହନ୍ତି, ସେମାନେ ଭକ୍ତ ହେଇପାରିବେ ନାହିଁ। ଜ୍ଞାନୀଙ୍କ ଠାରୁ ଆହୁରି ଉନ୍ନତ ସ୍ତର ହେଉଛି ଭକ୍ତ। ଏ କଥା କହୁଛନ୍ତି ଆମର ଯେତେବେଳେ ଯେଉଁ ବୃତ୍ରାସୁର ଯେଉଁ ଭଗବାନଙ୍କୁ ସ୍ତୁତି କରିଥିଲେ ଧର୍ମ ଯୁଦ୍ଧ କ୍ଷେତ୍ରରେ, ଇନ୍ଦ୍ରଙ୍କ ସହିତ ଯୁଦ୍ଧ ବେଳେ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ତାଙ୍କର ଯେଉଁ ସ୍ତୁତି ଶୁଣିକରି ପରୀକ୍ଷିତ ମହାରାଜ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେଣୁ ସେ ଶ୍ଳୋକଟି କହିଥିଲେ, ମୁକ୍ତାନାମ ଅପି ସିଦ୍ଧାନାମ ନାରାୟଣ ପରାୟଣ ସୁଦୁର୍ଲଭ ପ୍ରଶାନ୍ତ ଆତ୍ମା କୋଟିଶ୍ୱପି ମହାମୁନି। ଯେଉଁମାନେ ମୁକ୍ତ ଭୌତିକ ଜଗତ ମୁକ୍ତ ହୋଇଯାଉଛନ୍ତି ସେମାନେ ଏତେ ସହଜରେ ଜଣେ ମୁକ୍ତି ହୋଇପାରନ୍ତି ନାହିଁ। ଚୈତନ୍ୟ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, କୋଟି ଜ୍ଞାନୀ ମଧ୍ୟ କର୍ମୀମାନଙ୍କ ଠାରୁ ଉର୍ଦ୍ଧ୍ୱ ହେଉଛି ଜ୍ଞାନୀ। ସର୍ବକର୍ମ ଫଳ ସର୍ବ କ'ଣ ଜ୍ଞାନେ ପରିସମାପତେ, ସର୍ବକର୍ମର ଅନ୍ତିମ ସ୍ତର ହେଉଛି ଜ୍ଞାନ। ସର୍ବକର୍ମାଖିଳ ପାର୍ଥ ଜ୍ଞାନେ ପରିସମାପତେ, ଭଗବତ ଗୀତାରେ ଭଗବାନ କହୁଛନ୍ତି ଅର୍ଜୁନକୁ। ହଁ, ଏ କର୍ମ ମାର୍ଗରେ ଯେଉଁମାନେ ଅଗ୍ରସର ହେଇଛନ୍ତି, ବେଦରେ ସାଧାରଣତଃ ଯେଉଁମାନେ ବେଦକୁ ଏସବୁ ବିଷୟ ଏତେ ଆଉ ଏତେ ବିସ୍ତାରରେ କହିବା ନାହିଁ, କିନ୍ତୁ ବେଦକୁ ଯେଉଁମାନେ ଗ୍ରହଣ କରନ୍ତି, ଖୁବ୍ କ୍ୱଚିତ ଲୋକ ବେଦକୁ ଗ୍ରହଣ କରନ୍ତି, ବେଦର ଏହି କର୍ମକାଣ୍ଡିଆ ପ୍ରତି ସେମାନେ ଆକୃଷ୍ଟ ହୋଇଯାଆନ୍ତି, କିନ୍ତୁ ଏ କର୍ମକାଣ୍ଡିଆ ଧାରର ବହୁତ ଉର୍ଦ୍ଧ୍ୱରେ ହେଉଛି ଜ୍ଞାନ। ସର୍ବକର୍ମାଖିଳ ପାର୍ଥ ଜ୍ଞାନେ ପରିସମାପତି, ଭଗବତ ଗୀତା ଚତୁର୍ଥ ଧାର ଭଗବାନ କହିଲେ, କର୍ମର ଉର୍ଦ୍ଧ୍ୱ ହେଉଛି ଜ୍ଞାନ। କିନ୍ତୁ ସେ ଜ୍ଞାନୀମାନେ ମଧ୍ୟ ଭଗବାନଙ୍କର କେବଳ ବ୍ରହ୍ମଚିନ୍ତନ କରନ୍ତି, ବ୍ରହ୍ମ ଅନୁଭୂତି ସେମାନେ ପ୍ରାପ୍ତ ହୁଅନ୍ତି, କିନ୍ତୁ ଭଗବତ ଅନୁଭୂତି ତା ଉପରେ ହେଉଛି ପରମାତ୍ମା ଅନୁଭୂତି, ତା ଉପରେ ହେଉଛି ବ୍ରହ୍ମ ଭଗବତ ଅନୁଭୂତି, ଆହୁରି ଉନ୍ନତ ସ୍ତରର କଥା। ତେଣୁ ଏ ଜ୍ଞାନୀମାନେ ଯେତେବେଳେ ଭଗବାନଙ୍କର ଭକ୍ତଙ୍କର ସଙ୍ଗଲାଭ କରନ୍ତି ସେତେବେଳେ ସେମାନେ ଭକ୍ତରେ ପରିଣତ ହୁଅନ୍ତି, ଯେମିତି ସୁଖଦେବ ଗୋସ୍ୱାମୀ ଜ୍ଞାନୀ ଥିଲେ, କିନ୍ତୁ ଭଗବାନଙ୍କର ଏ ଭାଗବତ ରୂପକ ସଙ୍ଗଲାଭ କରିକିରି ଭାଗବତ କଥା ଶ୍ରବଣ କରିକିରି ସେ ଭଗବାନ ପ୍ରତି ଆକର୍ଷିତ ହୋଇକି ଆସିଲେ। ତେଣୁ ଭଗବାନ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନ ପାଦ ପଦ୍ମର ମକରନ୍ଦ ଜୋଷା ଏଇ ଯେଉଁ ଅମୃତକୁ ପାନ କରି ଚାଲୁଥାନ୍ତି ସବୁବେଳେ। ପାଦ ପଦ୍ମରେ ଏତେ ମଧୁ ରହିଛି ଭଗବାନଙ୍କର, ପଦୁ ଗଳୁଛି ମକରନ୍ଦ ବୋଲି କୁହାଯାଇଛି। ଆମର ଏଇଟା ହେଉଛି କ'ଣ କ'ଣ ସେ ଶ୍ଳୋକ ପାଠ କରନ୍ତି, ହଁ, ପଦୁ ଗଳୁଛି ମକରନ୍ଦ, ପରମାନନ୍ଦ ହେ ମାଧବ ପଦୁ ଗଳୁଛି ମକରନ୍ଦ। ମୁଁ ବୁଝିପାରୁନଥିଲି କ'ଣ ସେଇଟା ଜିନିଷ, ଭଗବାନ କଥାରେ ଏତେ ରହିଛି ରସ ରହିଛି ଅମୃତ ରହିଛି, ଭଗବାନ କଥା ଇଏ ସାଧାରଣ କଥା ନୁହଁ, ସେ ଅମୃତ ରହିଛି, ଭକ୍ତମାନେ ସେଇଟାକୁ ଆସ୍ୱାଦନ କରନ୍ତି। ଏବଂ ବର୍ତ୍ମା ସ୍ଫୁଟ, ବର୍ତ୍ମ ଅସ୍ଫୁଟ, ଭଗବାନଙ୍କର ପଥ ଭଗବାନ ପ୍ରାପ୍ତ ଭାର ଯେଉଁ ପଥ ରହିଛି ଏଇଟା ହେଉଛି କେଉଁ ପଥ ନା, ଏଇଟା ହେଉଛି କ'ଣ ଅପବର୍ଗ ପଥ, ଅପବର୍ଗ ଭୌତିକ ଜଗତ ହେଉଛି ପବର୍ଗ, ପବର୍ଗ ବିଷୟରେ ସମସ୍ତେ ଜାଣନ୍ତି, ପରିଶ୍ରମ ବହୁତ କରିବେ, ପରିଶ୍ରମ କଲେ ଫେଳ ବାହାରିବ ପାଟିରୁ, ଏବଂ ଯାହା ସବୁ ପରିଶ୍ରମ କଲେ ସବୁ ବୃଥା ହେଇଯାଉଛି, ପ ଫ ବ ଭ ମ ଭୟରେ ସମସ୍ତଙ୍କର ଭୟ ରହିଛି, ଏବଂ ଅନ୍ତିମ ସ୍ଥିତି ହେଉଛି ମୃତ୍ୟୁ, ଇଏ ହେଉଛି ପବର୍ଗ। ଏ ପବର୍ଗରେ ଯେଉଁମାନେ ଯିବେ ସେମାନେ ଭଗବାନ ଜାଣିପାରିବେ ନାହିଁ, ଭଗବାନଙ୍କୁ ଭଗବାନଙ୍କୁ ପ୍ରାପ୍ତ ହେବାର ଯେଉଁ ମାର୍ଗ ରହିଛି ସେଠି ଅପବର୍ଗ ମାର୍ଗ, ଅପବର୍ଗ ଯେଉଁଠି ପରିଶ୍ରମ ନାହିଁ, ଫେଣ ନାହିଁ, ବ୍ୟର୍ଥତା ନାହିଁ, ଭୟ ନାହିଁ, ମୃତ୍ୟୁ ନାହିଁ, ଇଏ ହେଉଛି ଅପବର୍ଗ। କପିଳଦେବ ଭାଗବତ ତୃତୀୟ ସ୍କନ୍ଧ 25 ଅଧ୍ୟାୟରେ ମହାଦେବହୂତିଙ୍କୁ କହୁଛନ୍ତି ଏ କଥା, ସତାଂ ପ୍ରସଙ୍ଗାନ୍ ମମ ବୀର୍ଯ୍ୟ ସମ୍ବିଦୋ ଭବନ୍ତି ହୃତ୍କର୍ଣ୍ଣ ରସାୟନା କଥା ତଜ୍ଜୋଷଣା ଦାସୁ ଅପବର୍ଗ ବର୍ତ୍ମନି ଶ୍ରଦ୍ଧାରତି ଭକ୍ତି ଅନୁକ୍ରମିଷ୍ୟତି। ଅପବର୍ଗ ଭଗବାନ କଥା ଯେଉଁମାନେ ଶୁଣୁଛନ୍ତି ଇଏ ହେଉଛି ଭଗବାନଙ୍କ ମାର୍ଗ ପଥ ଅସ୍ଫୁଟ, ଭଗବାନ କଥା ଯେଉଁମାନେ ଶୁଣୁନାହାନ୍ତି ସେମାନେ ବୁଝିପାରିବେ ନା, ଭଗବାନଙ୍କୁ ଜାଣିପାରିବେ ନାହିଁ, ବର୍ତ୍ମ ଅସ୍ଫୁଟ, ସେମାନେ ଖୋଜି ବୁଲୁଥିବେ ଭଗବାନ ପଥଟା କେଉଁ ପଟେ ଅଛି, ଭଗବାନ କଥାରେ ତାଙ୍କର ପଥ ରହିଛି, ଭଗବାନ କଥା ମାଧ୍ୟମରେ ଆମେ ଭଗବାନ ପ୍ରାପ୍ତ ହେବା, ଭତ୍ମାସ୍ଫୁଟ ସାଧାରଣତଃ କେଉଁମାନେ ଭଗବାନ ବର୍ତ୍ତମାନକୁ ଜାଣିପାରନ୍ତି ନାହିଁ ନା ନୃପଶୁ ବି ଭଗବାନ କପିଳ କହୁଛନ୍ତି ସତାଂ ପ୍ରସଙ୍ଗାନ୍ ମମ ବୀର୍ଯ୍ୟ ସମ୍ବିଦୋ ଭଗବାନ ଭକ୍ତମାନଙ୍କର ମେଳରେ ଭଗବାନ କଥା ପରିବେଷଣ କରାଯାଏ ଭବନ୍ତି ହୃତ୍କର୍ଣ୍ଣର ସାୟନ କଥା ହୃଦୟ ଏବଂ କର୍ଣ୍ଣକୁ ବହୁତ ଆନନ୍ଦ ପ୍ରଦାନ କରେ ଭଗବାନ କଥା ଶ୍ରୀ ଶ୍ରୀମଦ୍ ରାଧାଗୋବିନ୍ଦ ସ୍ୱାଇଁ ମହାରାଜ କହନ୍ତି କର୍ଣ୍ଣକୁ କିଭଳି ଆନନ୍ଦ ପ୍ରଦାନ କରେ ନା ସ୍ୱର ମାଧ୍ୟମରେ ସ୍ୱର ଯେଉଁ ରହିଛି ଭାଗବତମରେ ବହୁତ ପ୍ରକାର ସ୍ୱର ରହିଛି ଛନ୍ଦ ପ୍ରକାର ଅନେକ ପ୍ରକାର ଛନ୍ଦ ରହିଛି ମୁଖ୍ୟ ଛନ୍ଦ ହେଉଛି ଗାୟତ୍ରୀ ମୁଖ୍ୟ ଛନ୍ଦ ହେଉଛି ଗାୟତ୍ରୀ ତେଣୁ ଏହିଭଳି ଭାବରେ ବିଭିନ୍ନ ସ୍ୱରରେ ମଧ୍ୟ ଏ ଶ୍ଳୋକ ଭାଗବତଙ୍କୁ ଆବୃତ୍ତି କରାଯାଇପାରେ ତେଣୁ ଏଇ ଯେଉଁ ସ୍ୱର ରହିଛି ଏ ସ୍ୱର ପ୍ରତି ଜଣେ ଆକର୍ଷିତ ହୋଇଯିବ କର୍ଣ୍ଣ ଦ୍ୱାରା ଆକର୍ଷିତ ହୋଇଯିବ କିନ୍ତୁ ଏ ତା'ର ଅର୍ଥକୁ ଆସ୍ୱାଦନ କଲେ ଅର୍ଥକୁ ବୁଝିଲେ ହୃଦୟକୁ ଆନନ୍ଦ ପ୍ରଦାନ କରିବ ଅର୍ଥକୁ ବୁଝିଲେ ତେଣୁ ଭବନ୍ତି ହୃତ୍କର୍ଣ୍ଣର ସାୟନ କଥା ତଜ୍ଜୋଷଣାତ୍ କେବଳ ଏଇଟା ଯେ ଆନନ୍ଦ ପ୍ରଦାନ କରେ ତାହା ନୁହଁ ଭଗବାନ କଥା ଶ୍ରବଣରେ କ'ଣ ହୁଏ ନା ଆସୁ ଅପବର୍ଗ ବର୍ତ୍ତମାନ ସେମାନେ ଅପବର୍ଗ ରାସ୍ତାରେ ଚାଲନ୍ତି ଏହି ରାସ୍ତା ହେଉଛି ଭଗବାନଙ୍କୁ ପ୍ରାପ୍ତ ହେବାର ଉପାୟ ଇଏ ହେଉଛି ରାସ୍ତା ଅପବର୍ଗ ରାସ୍ତା ଆସୁ ଖୁବ୍ ଶୀଘ୍ର ସେମାନେ ସେହି ରାସ୍ତାରେ ଯାଆନ୍ତି ଆମେ ଜାଣିବା କେମିତି ଆମେ ଅପବର୍ଗ ରାସ୍ତାରେ ଅଛେ କି ନାହିଁ ନା ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷତି ଭଗବାନ କଥା ପ୍ରତି ଶ୍ରଦ୍ଧା ଆସିବ ବା ବିଶ୍ୱାସ ଆସିବ ରତି ଆସିବ ପ୍ରେମର ପୂର୍ବସ୍ତର ହେଉଛି ରତି ତାପରେ ଭକ୍ତି ଆସିବ କୃଷ୍ଣ ପ୍ରେମ ସେମାନେ ପ୍ରାପ୍ତ ହେବେ ଏଇଭଳି ଭାବରେ ଭଗବାନ ପ୍ରାପ୍ତ ହେବାର ପଥ ହେଉଛି ଏଇଟା ଏଇଟା ହେଉଛି ପଥ କିନ୍ତୁ ନୃପଶୁମାନେ କ'ଣ ବୁଝିବେ ସେଇଟା ମନୁଷ୍ୟ ଯଦିଓ ମନୁଷ୍ୟ ଶରୀର ଧାରଣ କରିଛନ୍ତି କିନ୍ତୁ ସେମାନେ ପଶୁ ଏମାନେ ପଶୁ ଭାଗବତମରେ ସ୍ୱର୍ଣ୍ଣ ଋଷି ଦ୍ୱିତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଏ ଚାରିଜଣ ପଶୁଙ୍କ ବିଷୟରେ କହିଛନ୍ତି 2,00,000 ପ୍ରକାର ପଶୁ ଅଛନ୍ତି 20 ନା କେତେ ପଶବ 30,00,000 30,00,000 ପ୍ରକାର ପଶୁ ରହିଛନ୍ତି ତା ଦେହରୁ 4 ପଶୁଙ୍କ ବିଷୟରେ ସ୍ୱର୍ଣ୍ଣ ଋଷି କହୁଛନ୍ତି ଦ୍ୱିତୀୟ ସ୍କନ୍ଦ ତୃତୀୟ ଅଧ୍ୟାୟରେ କ'ଣ କ'ଣ ସ୍ୱବିଡ଼ ବରାହଷ୍ଟ ଖରେଇ ସଂସ୍କୃତ ପୁରୁଷ ପଶୁ ନ ଯତ୍ କର୍ଣ୍ଣପଥ ପେତୁ ଯାତୁ ନାମ କଦାଗ୍ରଜ ସୋ କୁକୁର 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 ମେଣ୍ଟାଲିଟି କ'ଣ ଭୋ ଭୋ ହବ ଏଇଟା ହେଉଛି ଆମ ସ୍ଥାନ ତୁ କାହିଁକି ଆସିଲୁ ଭୋ ଭୋ ଆମର ଯେଉଁ ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଆମର ଯେଉଁ ପାସପୋର୍ଟ ଡିପାର୍ଟମେଣ୍ଟ ରହିଛନ୍ତି ଆପଣ ଗଲେ ଭିସା ଯଦି ଆପଣ ଗୋଟେ କଣ୍ଟ୍ରିକୁ ପଳାଇଲେ ଭିସା ନାହିଁ ମାନେ ବିଦାୟ କରିଦେବେ ତୁମେ କାହିଁକି ଏଠିକି ଆସିଲ ଆମର ଏ ଦେଶ ଆମ ରାଜ୍ୟ ଇଏ ହେଉଛି କୁକୁର ପ୍ରକୃତି କୁକୁର ମେଣ୍ଟାଲିଟି ବିଡ଼ ବରାହ ବିଷ୍ଟା ହେଉଛି ସୁକର ତାହାର କ'ଣ ଫିଲୋସଫି ନା ତାହାର କୌଣସି ଖାଇବାରେ କୌଣସି ରେଷ୍ଟ୍ରିକ୍ସନ୍ ନାହିଁ ଖାଦ୍ୟ ଏବଂ ସେକ୍ସରେ ବା ଯୌନ କ୍ରିୟାରେ କୌଣସି ରେଷ୍ଟ୍ରିକ୍ସନ୍ ନାହିଁ ଯାହା ପାଇଲେ ତାହା ଖାଇବେ ଏଇଭଳି ବର୍ତ୍ତମାନ ମନୁଷ୍ୟମାନେ ସେଇଭଳି ଭାବେ ସ୍ତରକୁ ଯାଉଛନ୍ତି ବିଡ଼ ବରାହ ଏବଂ ଓଷ୍ଟ୍ର ଓଟକୁ କାହିଁ କୁହାଯାଉଛି ନା ଓଟ ମରୁଭୂମିରେ ଯେଉଁ ରହିଛନ୍ତି ସେମାନେ ମରୁଭୂମିର ଯେଉଁ ଗଛ ସବୁ ରହିଛି ସବୁ କଣ୍ଟା ଗଛ ସେଇ ପତ୍ର ଖାଇକି କଣ୍ଟା ପତ୍ର ଖାଇକି ସେମାନେ ଆନନ୍ଦିତ ହୁଅନ୍ତି ସେ କଣ୍ଟା ପତ୍ର ଯେତେବେଳେ ଖାଆନ୍ତି ତାଙ୍କର ଜିହ୍ୱା କ୍ଷତ ବିକ୍ଷତ ହେଇକି ରକ୍ତ ବାହାରେ ସେ ନିଜ ରକ୍ତକୁ ସେମାନେ ଆସ୍ୱାଦନ କରିକି ବାହାନ୍ତି ହଉ ବହୁତ ବଢ଼ିଆ ଟେଷ୍ଟ ରହିଛି ଇଏ ହେଉଛି ଓଟ ମେଣ୍ଟାଲିଟି ବା ଓଟ ଫିଲୋସଫି ଏବଂ ଗଧ ଗଧର ଫିଲୋସଫି ହେଉଛି କ'ଣ ହଁ ବହୁତ ପରିଶ୍ରମ କାହିଁ କରିବ ନା ସିଏ କହୁଛି କ'ଣ ଯଦି ମୁଁ ପରିଶ୍ରମ ନ କରିବି ତାହେଲେ ମୁଁ କେଉଁଠି ଖାଦ୍ୟ ପାଇବି ତାର ଖାଦ୍ୟ ହେଉଛି ଗୋଟେ ବିଡ଼ା ଘାସ ତା ମାଲିକ ଦେବ ଯେଉଁ ଖାଦ୍ୟ ଯେଉଁ ଘାସ ସବୁଆଡ଼େ ରହିଛି ସବୁଆଡ଼େ ପାଇପାରିବ କିନ୍ତୁ ସେ ଚିନ୍ତା କରୁଛି ମୁଁ ଯଦି ମୋର ମାଲିକର କାର୍ଯ୍ୟ ନ କରିବି ସକାଳୁ ରାତି ପର୍ଯ୍ୟନ୍ତ ତାହେଲେ କେଉଁଠୁ ଖାଦ୍ୟ ପାଇବି ଇଏ ହେଉଛି ଖରେଇ ଗଧର ମେଣ୍ଟାଲିଟି ଫିଲୋସଫି ଏମାନଙ୍କ ସହ ଫିଲୋସଫି ଏଇଭଳି ଭାବରେ ଆମ ଶିଶୁମନ୍ତ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଏମାନେ ହେଉଛନ୍ତି କ'ଣ ନା ପୁଚ୍ଛ ବିଷାଣୁହୀନ ପଶୁ ପଶୁର ଲାଙ୍ଗୁଡ଼ ଅଛି ଏବଂ କ'ଣ ସେଠି କହନ୍ତି ଇଏ ଅଛି ଶୃଙ୍ଗ ଅଛି ଶିଙ୍ଗ ଅଛି କିନ୍ତୁ ମନୁଷ୍ୟର ସେସବୁ ନାହିଁ କିନ୍ତୁ ସେ ପଶୁ ପଲିଷ୍ଟ ଆନିମଲ୍ ପଲିଷ୍ଟ ଆନିମଲ୍ ଏଇଭଳି ଭାବେ 4 ପଶୁଙ୍କର ଉଦାହରଣ ଦିଆଯାଇଛି ତେଣୁ ପ୍ରକୃତରେ ମନୁଷ୍ୟମାନେ ପଶୁ ଭଳି ಉಪದೇಶ ಮುದ್ರೆ ಪರ್ಣಯ ಕರೆದೈಚಿ ಆಹಾರ ನಿದ್ರಾ ಭಯ ಮೈಥುನಂತ ಸಾಮಾನಂಗ್ ಏತದ್ ಪಶುವಿ ನರಾಣಾಂ ಧರ್ಮಂಗಿ ದೇಶ ಅಧಿಕ ವಿಶೇಷ ಧರ್ಮಣ ಹೀನ ಪಶುವಿ ಸಮಾನ. ଶରୀରର ଯେଉଁ ଆବଶ୍ୟକତା ରହିଛି ଆହାର ନିଦ୍ରା ଭୟ ମୈଥୁନ ଏଇଟା ପଶୁମାନଙ୍କ ମଧ୍ୟ ରହିଛି. ତେଣୁ ଜଣେ ମନୁଷ୍ୟ ଜନ ପ୍ରାପ୍ତ ହୋଇକରି ଯଦି ପଶୁ ଭଳି ଏଇ ଆହାର ନିଦ୍ରା ଭୟ ମୈଥୁନରେ ତା ସମୟ ଚାଲିଗଲା, ତାହେଲେ ସିଏ ପଶୁଠାରୁ କେଉଁ ଦୃଷ୍ଟିରୁ ଅଧିକା? ଶତକଡ଼ା ଅନେଶତ ଭାବ ଲୋକଙ୍କର ଦେଖିବା ଜୀବନ ଶୈଳୀ ହେଉଛି ସେଇଭଳି ଭାବ ପଶୁ ନୃପଶୁ. ଏଠି ରୁକ୍ମିଣୀ ଦେବୀ ସେଇଟା କହୁଛନ୍ତି ନୃପଶୁ. ମନୁଷ୍ୟମାନେ ଏଇ ପଶୁ ଭଳି ଜୀବନ ଯାପନ ସେମାନେ ଭଗବାନ କ'ଣ ଜାଣିବେ? ପ୍ରଥମେ ମନୁଷ୍ୟ ସ୍ତରକୁ ଆସିବାକୁ ପଡ଼ିବ. ହଁ, ମନୁଷ୍ୟ ସ୍ତର କେଉଁଠୁ ଆରମ୍ଭ ହେବ? ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଡାଥାହତ ବ୍ରହ୍ମ ଜିଜ୍ଞାସା. ଯେତେବେଳେ ପର୍ଯ୍ୟନ୍ତ ଜଣେ ବ୍ରହ୍ମ ଜିଜ୍ଞାସା କରିନାହିଁ, ସେ ପଶୁ ସ୍ତରରେ ରହିଛି. ସିଏ ହୁଏତ ବହୁତ ଆଡ଼ଭାନ୍ସ ଜଣାଯାଇପାରେ, ବହୁତ କୋଟି କୋଟି ଟଙ୍କା ରୋଜଗାର କରିଥାଇପାରେ, ବହୁତ ସୁନ୍ଦର ଭାବରେ ମଲ୍ଟି ବିଲିୟନ୍ ହେଇଥାଏ, ବହୁତ ପ୍ରକାର ତା'ର ପ୍ରାସାଦ ରହିଛି, କେତେ କ'ଣ ରହିଛି. ସକାଳୁ ଉଠିଲେ ଲକ୍ଷେ ଟଙ୍କାର ଚା ପିଇପାରନ୍ତି ସିଏ, ଏଭଳି ଭାବରେ ରହିଛି ଏଭଳି. କିନ୍ତୁ ଭଗବାନଙ୍କ ବିଷୟରେ କୌଣସି ଚିନ୍ତା ନାହିଁ, ସେମାନେ ପଶୁ. ମନୁଷ୍ୟ ଜନ୍ମ ଆରମ୍ଭ ହେଉଛି ସେଇଠୁ ଯେତେବେଳେ ଜଣେ ଚିନ୍ତା କରୁଛି ଜିଜ୍ଞାସା, ବ୍ରହ୍ମ ଜିଜ୍ଞାସା, ମୁଁ କିଏ, ମୋର କ'ଣ କର୍ତ୍ତବ୍ୟ, ଏଇସବୁ ଜିନିଷ ଜଣେ ଜିଜ୍ଞାସା କରୁଛି ମାନେ ବୁଝିବାକୁ ପଡ଼ିବ. ସେ ମନୁଷ୍ୟ ସ୍ତରକୁ ଆସିଲା, ମନୁଷ୍ୟ ସ୍ତରକୁ ଆସିଲା. ଏଇଭଳି ଭାବରେ ଜିଜ୍ଞାସା କରି ଯେତେବେଳେ ଜଣେ ପ୍ରକୃତ ଗୁରୁଙ୍କୁ ପ୍ରାପ୍ତ ହୁଏ, ସେ କହନ୍ତି ତୁମେ ହେଉଛ ଭଗବାନଙ୍କର ଅଂଶ, ତୁମେ ହେଉଛ ଭଗବାନଙ୍କର ଅଂଶ, ତୁମର କର୍ତ୍ତବ୍ୟ ହେଉଛି ଭଗବାନ ସେବା କରିବା. ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ. ତେଣୁ ଏଇଭଳି ଭାବରେ ଗୁରୁଙ୍କର ଶରଣ ଯାଇ ସେ ଭଗବାନ ଭଜନ କରନ୍ତି, ସେଇଠୁ ପ୍ରକୃତ ମନୁଷ୍ୟ ଜନ୍ମ ଆରମ୍ଭ ହେଲା. ତେଣୁ ଏଇଭଳି ଭାବରେ ଯେତେବେଳେ ଭଜନ କରିବେ, ଆସ୍ତେ ଆସ୍ତେ ବିଭିନ୍ନ ସ୍ତର ସବୁ ରହିଛି ଭକ୍ତିର ସାମୃତିର ସିନ୍ଦୁସିନ୍ଦୁରେ ବର୍ଣ୍ଣନା କରାଯାଇଛି. ଯେତେବେଳେ ଭଗବାନ ଭଜନ କରିବେ, ସେତେବେଳେ ତାଙ୍କର ହୃଦୟରେ ଯେଉଁ ଅନର୍ଥ ସବୁ ରହିଛି ସେସବୁ ଦୂର ହେବ. କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ ଇତ୍ୟାଦି ଯେଉଁ ରହିଛି ଅନର୍ଥ, ଏସବୁ ଦୂର ହେବ. ତେଣୁ ଅନର୍ଥ ଯେତେବେଳେ ଦୂର ହେଉଥିବ, ସେତେବେଳେ ସେମାନେ ଭକ୍ତିରେ ଅଗ୍ରସର ହେଉଥିବେ. ନିଷ୍ଠା ରୁଚି ଆସକ୍ତି ଭାବ ଏଇଭଳି ଭାବରେ କୃଷ୍ଣ ପ୍ରେମ ସେମାନେ ପ୍ରାପ୍ତ ହେବେ, ବିଭିନ୍ନ ସ୍ତର ରହିଛି. ତେଣୁ ଯେଉଁମାନେ ନୃପଶୁ ସ୍ତରରେ ରହିଛି, ମନୁଷ୍ୟ ପଶୁ ସ୍ତରରେ ରହିଛନ୍ତି, ତାଙ୍କର ମନୁଷ୍ୟ ଜନ୍ମ ଆରମ୍ଭ ହେଇନାହିଁ. ସେଇଥିପାଇଁ ଆମର ବୈଷ୍ଣବ ଆଚାର୍ଯ୍ୟମାନେ ସେଇଟା କୁହନ୍ତି ହରିହରି ବିଫଲେ ଜନ୍ମ ଗୁଆଇନୁ, ମନୁଷ୍ୟ ଜନ୍ମ ପାଇବା ରାଧା କୃଷ୍ଣ ନା ବଜିଆ ଜାନିଆ ଶୁନିଆ ବିଷ ଖାଇନୁ. ଅଧିକାଂଶ ଲୋକ ଆପଣ ଦେଖିବେ ଯେଉଁମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକରି ମଧ୍ୟ ଭଗବାନ ଭଜନ କରୁନାହାନ୍ତି, ହରିଙ୍କର ଭଜନ କରୁନାହାନ୍ତି. ତେଣୁ ପରଜନ୍ମରେ ସେମାନେ ପୁଣି ପଶୁ ହୋଇଯିବେ. ପଶୁ ସ୍ତରରୁ ସେମାନେ ଉନ୍ନତ ହୋଇକରି ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଥିଲେ, କିନ୍ତୁ ଏଇ ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇକରି ମନୁଷ୍ୟ ଜନ୍ମର ସଦ୍ବ୍ୟବହାର କଲେ ନାହିଁ, ପୁଣି ପଶୁପକ୍ଷୀ କୀଟପତଙ୍ଗ ହୋଇଯିବେ ବା ବୃକ୍ଷଲତା ହୋଇଯିବେ. ତେଣୁ ନୃପଶୁ ବି ନନୁ ଦୁର୍ବିଭାବ୍ୟମ୍, ଭଗବାନଙ୍କୁ ବୁଝିବା ଏତେ ସହଜ ନୁହଁ, ଦୁର୍ବିଭାବ୍ୟମ୍. ଯେଉଁମାନେ ଭଗବାନ ଭକ୍ତ ସେମାନେ ହିଁ ଭଗବାନ ବୁଝିବେ, ଅନ୍ୟ କୌଣସି ମାନେ ଜାଣିପାରିବେ ନାହିଁ ଭଗବାନଙ୍କୁ. ଦୁର୍ବିଭାବ୍ୟମ୍ ଯସ୍ମାତ୍ ଅଲୌକିକ ବିବହିତ ଈଶ୍ୱରସ୍ୟ, ଈଶ୍ୱରସ୍ୟ ଯେଉଁମାନେ ନିୟନ୍ତ୍ରଣକାରୀ ଈଶ୍ୱର, ସବୁଠାରୁ ଶ୍ରେଷ୍ଠ ନିୟନ୍ତ୍ରଣକାରୀ ହେଉଛନ୍ତି ଭଗବାନ କୃଷ୍ଣ, ଈଶ୍ୱର ପରମ କୃଷ୍ଣ. ତେଣୁ ଭଗବାନଙ୍କର କଥାକୁ ବୁଝିବା ଏତେ ସହଜ ନୁହଁ, ଅଲୌକିକ ଲୌକିକ ଲୌକିକ ସାଧାରଣ ଲୋକମାନେ ଯେଉଁଭଳି ଭାବରେ ବ୍ୟବହାର କରନ୍ତି, ଈଶ୍ୱରମାନେ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ତାଙ୍କର ବ୍ୟବହାର ତା'ଠାରୁ ଅଲଗା ଅଲୌକିକ. ଆମ ଶ୍ରୀ ଶ୍ରୀମନ୍ଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କହନ୍ତି ତାଙ୍କର ସ୍ତର ଅଲଗା. ଯେମିତି ଆମେ ଦେଖୁଛେ ଆମେ ରୋଡ଼ରେ ଯାଉଛେ, ରାସ୍ତାରେ ଯାଉଛେ, ସାଇକେଲରେ ହେଉ ବା ମୋଟରସାଇକେଲ ହେଉ ବା ସ୍କୁଟିରେ ହେଉ ବା କାର୍ରେ ହେଉ ବା ଜିପ୍ରେ ହେଉ ବା ବସ୍ରେ ହେଉ, ଯେଉଁ ଯାଉଛେ ରାସ୍ତାର ନିୟମ ମାନିବାକୁ ପଡ଼ିବ, ଟ୍ରାଫିକ୍ ନିୟମ. ରେଡ୍ ଲାଇଟ୍ ଲାଗିଛି ମାନେ ଟ୍ରାଫିକ୍ ପାସ୍ କରିପାରିବେ ନାହିଁ ଯେଉଁମାନେ ରାସ୍ତାରେ ଯାଉଛନ୍ତି. କିନ୍ତୁ ଯେଉଁମାନେ ଉଡ଼ାଜାହାଜରେ ଯାଉଛନ୍ତି, ଉଡ଼ାଜାହାଜରେ ସେ ଟ୍ରାଫିକ୍ର ଉପରେ ଥିଲେ ମଧ୍ୟ ଟ୍ରାଫିକ୍ ରେଡ୍ ଲାଇଟ୍ କ'ଣ ଉଡ଼ାଜାହାଜ ବନ୍ଦ ହୋଇଯିବ, ରହିଯିବ ନା? ତାଙ୍କର ତାଙ୍କର ନିୟମ ଅଲଗା, ସେହିଭଳି ଭାବରେ ଯେଉଁମାନେ ନିୟନ୍ତ୍ରଣକାରୀ ଈଶ୍ୱର ଯେଉଁମାନେ ରହିଛନ୍ତି ତାଙ୍କର କଥା ଅଲଗା। ସେମାନେ ସାଧାରଣତଃ ଲୌକିକ ଭାବରେ ସେମାନେ କାର୍ଯ୍ୟ କରିବେ ନାହିଁ, ଈଶ୍ୱରଙ୍କର କଥା ହେଉଛି ସେହିଭଳି ଭାବରେ। ଏହି ପ୍ରଶ୍ନଟି ପଚାରିଥିଲେ ଆମର ପରୀକ୍ଷିତ ମହାରାଜ। ଏ ଭଗବାନଙ୍କର ଆସନ୍ତାକାଲି ହେଉଛି ରାସଲୀଳା। ଏ ରାସଲୀଳା ଭାଗବତ ଦଶମ ସ୍କନ୍ଦ 28-33 ଏଇ ପାଞ୍ଚଟି 28-33 ଏଇ ପାଞ୍ଚଟି ପାଞ୍ଚଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ରାସ ପଞ୍ଚଅଧ୍ୟାୟ, ଇଏ ହେଉଛି ଭାଗବତ ପ୍ରାଣ ବୋଲି କୁହାଯାଏ। ତେଣୁ ଭଗବାନଙ୍କ ଏଇ ଯେଉଁ ରାସଲୀଳା ବର୍ଣ୍ଣନା କରୁଥିଲେ ପରୀକ୍ଷିତ ମହାରାଜ ପ୍ରଶ୍ନଟି ପଚାରିଥିଲେ, ଭଗବାନ କାହିଁକି ଏଭଳି କଲେ, ଅଧର୍ମ କାହିଁକି କଲେ, ବୁଝିପାରିବେ ନାହିଁ ସାଧାରଣତଃ ଲୋକମାନେ। ପରୀକ୍ଷିତ ମହାରାଜଙ୍କର କୌଣସି ପ୍ରଶ୍ନ ନଥିଲା, ସନ୍ଦେହ ନଥିଲା, କିନ୍ତୁ ସେଠି ଯେଉଁ ଉପସ୍ଥିତ ଥିଲେ 60,000 ମୁନି ଋଷିମାନେ ତାଙ୍କ ଭିତରୁ କେତେଙ୍କର ସନ୍ଦେହ ଥିଲା। ତେଣୁ ଏହି ପ୍ରଶ୍ନଟି ପଚାରିଲେ ପରୀକ୍ଷିତ ମହାରାଜ, ଭଗବାନ କାହିଁକି ଏଭଳି ଅଧର୍ମ ଆଚରଣ କଲେ, ଯୁଗୁପ୍ସିତମ ନିନ୍ଦନୀୟ କାର୍ଯ୍ୟ କାହିଁକି କଲେ ଭଗବାନ। ତେଣୁ ସେ ପ୍ରଶ୍ନର ଉତ୍ତର ପରୀକ୍ଷିତ ମହାରାଜଙ୍କର ଉତ୍ତର ଦେଇଛନ୍ତି ସୁଖଦେବ ଗୋସ୍ୱାମୀ ଅନେକ ଥର। ତା ଦେହରେ ସେ କହୁଛନ୍ତି ଯେଉଁମାନେ ଈଶ୍ୱର ରହିଛନ୍ତି ତାଙ୍କୁ ଈଶ୍ୱର ତାଙ୍କର ଶକ୍ତି ରହିଛି, ସେ ଈଶ୍ୱର ସେ ନିୟନ୍ତ୍ରଣକାରୀ, ତାଙ୍କର କ'ଣ ସାଧାରଣ ଲୋକ ଭଳି ସେ କାର୍ଯ୍ୟ କରିପାରିବେ ନାହିଁ, ତାଙ୍କର ଶକ୍ତି ରହିଛି, ସେ ଅନୁସାରେ ସେ କାର୍ଯ୍ୟ କରିବେ। ତେଣୁ ଈଶ୍ୱରଙ୍କର କଥାକୁ ଆମେ ବୁଝିପାରିବା ନାହିଁ। ତେଜିଓ ସାଙ୍ଗ ନ ଦୋଷାୟ ଧର୍ମ ବ୍ୟତିକ୍ରମ ଦୁଷ୍ଟ ଈଶ୍ୱରଣାଚ ସାହସମ। ଆମେ ଦେଖିବା ସାଧାରଣ ଭାବରେ ଯେଉଁ ଲୋକମାନେ ଧର୍ମକୁ ଆଚରଣ କରୁଛନ୍ତି, ବେଦରେ ଯେଉଁ ଧର୍ମ ସବୁ ରହିଛି, ଯେଉଁମାନେ ନିୟନ୍ତ୍ରଣକାରୀ ସେମାନେ ଦରକାର ପଡ଼ିଲେ ସେ ନିୟମକୁ ଭଙ୍ଗ କରିପାରନ୍ତି, ତାଙ୍କର ଶକ୍ତି ରହିଛି ସେଇଟା। କିଭଳି ଭାବରେ ନା ତେଜିଓ ସାଙ୍ଗ ନ ଦୋଷାୟ, ସେମାନେ ବହୁତ ତେଜିଆନ, ସେମାନେ ସବୁ ଈଶ୍ୱର, ତାଙ୍କର ସେଇଟା ଦୋଷ ନୁହଁ। କିଭଳି ଭାବରେ ନା ବହ୍ନି ସର୍ବଭୁଜ ଯଥା, ବହ୍ନି ଯେଉଁ ଅଗ୍ନି, ଅଗ୍ନିରେ ଯେତେ ଦୂଷିତ ପଦାର୍ଥ ପକାଇଦେଲେ ମଧ୍ୟ ଅଗ୍ନି ଦୂଷିତ ହୋଇଯାଆନ୍ତି ନାହିଁ, ବରଂ ସେ ଦୂଷିତ ପଦାର୍ଥକୁ ଶୁଦ୍ଧ କରିଦିଅନ୍ତି। ଆମେ ଦେଖିବା ଯେଉଁ ସବୁ ସ୍ଥାନ ରହିଛି ମଳମୂତ୍ର ସ୍ଥା ପରିତ୍ୟାଗ କରୁଛନ୍ତି, ସେ ସ୍ଥାନ ଅପବିତ୍ର ସ୍ଥାନ, କିନ୍ତୁ ସୂର୍ଯ୍ୟ କିରଣ ଯେତେବେଳେ ପଡ଼ୁଛି ସୂର୍ଯ୍ୟ ଅପବିତ୍ର ହୋଇଯାଉନାହାନ୍ତି, ବରଂ ସେ ସ୍ଥାନଟି ପବିତ୍ର ହୋଇଯାଉଛି, ସୂର୍ଯ୍ୟ କିରଣ ଦ୍ୱାରା ପବିତ୍ର ହୋଇଯାଉଛି। ତାଙ୍କର ଏଇଭଳି ଭାବରେ ଶକ୍ତି ରହିଛି, ତେଜିଓ ସାଙ୍ଗ ନ ଦୋଷାୟ। ତେଣୁ ଏଇଭଳି ଭାବରେ ପରୀକ୍ଷିତ ମହାରାଜଙ୍କ ପ୍ରଶ୍ନର ଉତ୍ତର ଦେଇକରି ସୁଖଦେବ ଗୋସ୍ୱାମୀ ବହୁତ ସୁନ୍ଦର ଶ୍ଳୋକ କହିଥିଲେ। କହିଥିଲେ ଭଗବାନଙ୍କ ଏ ଯେଉଁ ଲୀଳା ସମସ୍ତେ ବୁଝିପାରିବେ ନାହିଁ, କିନ୍ତୁ ନ ବୁଝିପାରିଲେ ମଧ୍ୟ ଯଦି କେବଳ ସେମାନେ ଶ୍ରବଣ କରିବେ, ଭାଗବତ ଦଶମ ସ୍କନ୍ଦ 33:39 ଶ୍ଳୋକରେ ଏ କଥାଟି କହୁଛନ୍ତି, ବହୁତ ସୁନ୍ଦର ଶ୍ଳୋକ କହିଛନ୍ତି ସୁଖଦେବ ଗୋସ୍ୱାମୀ। ସେ କହୁଛନ୍ତି ବିକ୍ରୀଡ଼ିତଂ ବ୍ରଜବଧୂଭିର୍ ଇଦଂ ଚ ବିଷ୍ଣୁ ଶ୍ରଦ୍ଧାନୁତ ଅନୁଶୃଣୀୟାତ୍ ଅଥବା ନୟେଜ ଭକ୍ତିଂ ପରାଂ ଭଗବତୀ ପ୍ରତିଲଭ୍ୟ କାମା ରୁଦ୍ରୋଗମାସୁ ଅପହୃଣତି ଅଚିରେଣ ଧୀର। ସେମାନେ ଖୁବ୍ ଶୀଘ୍ର ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ। ଧୀର ବ୍ୟକ୍ତିରେ ଯେଉଁମାନେ ପରିଣତ ହୋଇଯିବେ ସେମାନେ ମୃତ୍ୟୁ ସମୟରେ ମଧ୍ୟ ବିଚଳିତ ହେବେ ନାହିଁ। ଦୁଇ ପ୍ରକାର ବ୍ୟକ୍ତି ରହିଛନ୍ତି, ଅଧୀର ଏବଂ ଧୀର। ଆମର 6 ବେଗ ଦ୍ୱାରା ବାଚ ବେଗ, ମନସା କ୍ରୋଧ ବେଗମ, ଜୁହା ବେଗମ, ଉଦର ଉପସ୍ଥ ବେଗମ, ଏ 6 ବେଗ ରହିଛି। କହିବାର ବେଗ ରହିଛି, କ୍ରୋଧ ରହିଛି, ବାଚ ବେଗ ମନସା ମନର ବେଗ ରହିଛି, କ୍ରୋଧ ରହିଛି, ଜୁହାର ବେଗ ରହିଛି, ଉଦର ବେଗ ରହିଛି, ଯୌନ ବେଗ ରହିଛି, ଏ 6 ବେଗ ରହିଛି। ଏ ବେଗ ଦ୍ୱାରା ସମସ୍ତେ ଅଧୀର ହୋଇକି ରହିଛନ୍ତି, ଅଧିକାଂଶ ବ୍ୟକ୍ତି ଅଧୀର ବ୍ୟକ୍ତି ସେମାନେ। କିନ୍ତୁ ଯେଉଁମାନେ ଏ ବେଗକୁ କଣ୍ଟ୍ରୋଲ କରିଛନ୍ତି ସେମାନେ ହେଉଛନ୍ତି ଧୀର ବ୍ୟକ୍ତି। ତେଣୁ ଧୀର ତତ୍ର ନ ମୁହ୍ୟତି, ଭଗବତ ଗୀତା ଆରମ୍ଭରେ ଭଗବାନ କହିଲେ ଏଇଟା ଅର୍ଜୁନଙ୍କୁ, ଯେଉଁମାନେ ଧୀର ବ୍ୟକ୍ତି ସେମାନେ ମୃତ୍ୟୁ ସମୟରେ ମଧ୍ୟ ବିଚଳିତ ହୁଅନ୍ତି ନାହିଁ। ତେଣୁ ଏଇ ଧୀର ଅବସ୍ଥାକୁ ଯିବାଟା ଏତେ ସହଜ ନୁହଁ, କିନ୍ତୁ ଏଇ ଭଗବାନ କଥା ଶ୍ରବଣ ମାଧ୍ୟମରେ ଜଣେ ଧୀର ଅବସ୍ଥା ପ୍ରାପ୍ତ ହେବେ। ସୁଖଦେବ ଗୋସ୍ୱାମୀ କହୁଛନ୍ତି ବିକ୍ରୀଡ଼ିତଂ ବ୍ରଜବଧୂଭିର୍ ଇଦଂ ଚ ବିଷ୍ଣୁ, ଭଗବାନ କୃଷ୍ଣ ଯେଉଁ ରାସଲୀଳା କରିଥିଲେ ଏଇ 300 କୋଟି ଗୋପୀମାନଙ୍କ ସହିତ ରାସଲୀଳା କରିଥିଲେ, 300 କୋଟି। ତେଣୁ ଏ ଲୀଳାକୁ ଯେଉଁ ସେଥିପାଇଁ ଭଗବାନ ବିଷ୍ଣୁ ବୋଲି କୁହାଗଲା, କାରଣ କୃଷ୍ଣ ନିଜକୁ ବିସ୍ତାର କରିଥିଲେ ସେତିକି ପରିମାଣରେ, ଯେତିକି ସଂଖ୍ୟକ ଗୋପୀ ଥିଲେ ସେତିକି ସଂଖ୍ୟକ କୃଷ୍ଣ ନିଜକୁ ବିସ୍ତାର କରିଥିଲେ। ତେଣୁ ଏ ଲୀଳାକୁ ଯେଉଁମାନେ ଶ୍ରବଣ କରିବେ ବା କୀର୍ତ୍ତନ କରିବେ, ପରମ୍ପରାରେ ଅନୁଶବ୍ଦ ବ୍ୟବହାର କରାଯାଇଛି ପରମ୍ପରାରେ। ମନ ଇଚ୍ଛା କଲେ ସେଇଟା ହେବନି, କାମ ଦେବ ନାହିଁ। ପରମ୍ପରାରେ ଯେଉଁମାନେ ଶ୍ରବଣ କରିବା କୀର୍ତ୍ତନ କରିବେ ସେମାନେ ଭଗବାନ ପ୍ରତି ଭକ୍ତି ଲାଭ କରିବେ, ଏବଂ ତାଙ୍କ ହୃଦୟରେ ଯେଉଁ ଏ କାମ କ୍ରୋଧ ଲୋଭ ସବୁ ରହିଛି ସବୁ ଦୂର ହୋଇଯିବ, ଏବଂ ସେମାନେ ଖୁବ୍ ଶୀଘ୍ର ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ। ତେଣୁ ଏଇଭଳି ଭାବେ ଭଗବାନ କଥାର ମହାତ୍ମ୍ୟ ରହିଛି। ତେଣୁ ଯେଉଁମାନେ ସାଧାରଣ ବ୍ୟକ୍ତି ଲୋକମାନେ ଏଇଟା ବୁଝିପାରିବେ, ଯସ୍ମାତ୍ ଅଲୌକିକମ୍ ଇବ ଇହିତମ ଈଶ୍ୱରସ୍ୟ, ଭଗବାନଙ୍କ ଯେଉଁ କାର୍ଯ୍ୟ ରହିଛି ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ, ଅଲୌକିକ, ସାଧାରଣ ଲୋକମାନେ ଏଭଳି ଭାବରେ କାର୍ଯ୍ୟ କରିପାରିବେ ନାହିଁ। ଅଧିକାଂଶ ଲୋକ ପ୍ରଶ୍ନ ପଚାରନ୍ତି, ଆମ ଶ୍ରୀଶ୍ରୀମନ୍ଦ ରାଧାଗୋବିନ୍ଦ ସ୍ୱାମୀ ମହାରାଜ କଥାଟି କହନ୍ତି, ଅଧିକାଂଶ ଲୋକ ପଚାର ଭଗବାନ କାହିଁକି ସେସବୁ, ପ୍ରକୃତରେ ସେମାନେ ଯୁବତୀ ନଥିଲେ, ସେମାନେ ଛୋଟ ଛୋଟ ପିଲା ଥିଲେ, କୁମାରିକା ଥିଲେ, ସେମାନେ ଯେଉଁ ବସ୍ତ୍ର ରଖିକରି ସ୍ନାନ କରୁଥିଲେ, ଉଲଗ୍ନ ଭାବରେ ସ୍ନାନ କରୁଥିଲେ, ଭଗବାନ ସେ ଯେଉଁ ବସ୍ତ୍ରକୁ ନେଇଯାଇଥିଲେ, ସେମାନେ ଭାବିଲେ କାହିଁକି, ସେମାନେ ପ୍ରଶ୍ନ କରନ୍ତି କାହିଁକି ଭଗବାନ ତାଙ୍କର ସବୁ ବସ୍ତ୍ର ଚୋରି କଲେ, ଏହି ପ୍ରଶ୍ନଟି ସେମାନେ ପଚାରନ୍ତି। କିନ୍ତୁ ସେମାନେ ପ୍ରଶ୍ନ ପଚାରନ୍ତି ନାହିଁ କାହିଁକି ଭଗବାନ ଦ୍ରୌପଦୀଙ୍କୁ ଏତେ ଛାଡ଼ିଦେଲେ, ଏତେ ବସ୍ତ୍ର ଦେଲେ କାହିଁକି, ସେଇଟା ପଚାରନ୍ତି ନାହିଁ। ଏ ବସ୍ତ୍ର ଯେଉଁ ଚୋରି କଲେ ସେଇଟାକୁ ସେମାନେ କହିବେ, କିନ୍ତୁ ଭଗବାନ ଯେଉଁ ଦ୍ରୌପଦୀଙ୍କୁ ଏତେ ବସ୍ତ୍ର ଦେଲେ, କୁରୁ ସଭା ତଳେ ଶ୍ରୋଣି ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ଆହେ ନୀଳ ଶୈଳ। କୋଟିଏ ବସ୍ତ୍ର ଦେଲେ ସେଇଟା ପଚାରନ୍ତି କାହିଁକି ଭଗବାନ କୋଟିଏ ବସ୍ତ୍ର ଦେଲେ, କିନ୍ତୁ କାହିଁକି ବସ୍ତ୍ର ଚୋରି କଲେ ସେଇଟା ପଚାରନ୍ତି, ସେମାନେ ବୁଝିପାରନ୍ତି ନାହିଁ, ତତ୍ତ୍ୱଟା ବୁଝିପାରନ୍ତି ନାହିଁ। ଭଗବାନ ସେ ସବୁକିଛି କରିପାରିବେ, ସେମାନେ ଚାହୁଁଥିଲେ କୃଷ୍ଣଙ୍କୁ ପତି ରୂପରେ ପାଇବା ପାଇଁ, ତେଣୁ ଭଗବାନ ତାଙ୍କର ବସ୍ତ୍ର ହରଣ କଲେ, ଆର ତତ୍ତ୍ୱ ହେଉଛି ଏଇଟା, ସେ ତାଙ୍କୁ ନିଜର ପତ୍ନୀ ରୂପରେ ସ୍ୱୀକାର କଲେ। ଏଇ ଜିନିଷଟା କିଏ ବୁଝିବେ, ଭକ୍ତ ହିଁ ବୁଝିବେ, ଅନ୍ୟମାନେ ବୁଝିପାରିବେ ନାହିଁ ଏସବୁ କଥା। ତେଣୁ ସାଧାରଣ ଭାବରେ ଭଗବାନଙ୍କର ଏହିସବୁ ଲୀଳାକୁ ଆଲୋଚନା କରାଯାଏ ନାହିଁ, ସାଧାରଣ ଭାବରେ ଏହିସବୁ ଲୀଳାକୁ ବର୍ଣ୍ଣନା କରାଯାଏ ନାହିଁ, ସେମାନେ ବୁଝିପାରିବେ ନାହିଁ। ସେମାନେ ଲୌକିକ, ଅଲୌକିକ ଭଗବାନ ଲୀଳା ସବୁ ଅଲୌକିକ, ସେମାନେ ଭାବିବେ ଲୌକିକ ରୀତିରେ ବୁଝିବେ, ପୁରୁଷ ସ୍ତ୍ରୀ ଯେଉଁ ଆକର୍ଷଣ ରହିଛି ସେହିଭଳି ଭାବରେ ସେମାନେ ବୁଝିବେ, ଲୌକିକ ରୀତିରେ ବୁଝିବେ, ଭଗବାନ ଯେ ଅଲୌକିକ ସେଇଟାକୁ ସେମାନେ ବୁଝିପାରିବେ ନାହିଁ। କେତେବେଳେ ବୁଝିବେ ନା, ତାଙ୍କ ହୃଦୟରେ ଯେଉଁ ଅନର୍ଥ ସବୁ ରହିଛି, କାମ କ୍ରୋଧ ଲୋଭ ମୋହ ଏସବୁ ଚାଲିଗଲା ପରେ ସେମାନେ ବୁଝିପାରିବେ ଭଗବାନ ଲୀଳା ହେଉଛି ଦିବ୍ୟ। ଏଇଟାକୁ ଯେଉଁମାନେ ତତ୍ତ୍ୱରେ ଜାଣିବେ ତାଙ୍କର ଜୀବନ ସାର୍ଥକ ହୋଇଯିବ, ସେମାନେ ଯେତେବେଳେ ଶରୀର ତ୍ୟାଗ କରିବେ ସେମାନେ ଭୌତିକ ଜଗତରେ ରହିବେ ନାହିଁ, ସେମାନେ ଭଗବତ ଧାମକୁ ଯିବେ, ତାଙ୍କର ଜୀବନ ସାର୍ଥକ ହୋଇଯିବ, ଜନ୍ମ ସାର୍ଥକ ହୋଇଗଲା ତାଙ୍କର, ଭଗବାନଙ୍କର ଲୀଳାକୁ ବୁଝିପାରିଲେ, ଦିବ୍ୟ ଲୀଳାକୁ ବୁଝିପାରିଲେ ତତ୍ତ୍ୱରେ। ତେଣୁ ଅଲୌକିକ ଏସବୁ ଲୀଳା ହେଉଛି ଅଲୌକିକ, ଲୌକିକ ରୀତିରେ ବୁଝିଲେ ଆମେ ବୁଝିପାରିବା ନାହିଁ, ଲୌକିକ ରୀତିରେ ବୁଝିଲେ ଆମେ ଠକି ହେଇଯିବା, ବୁଝିପାରିବା ନାହିଁ ଭଗବାନ ଲୀଳାକୁ। ତେଣୁ କୁହାଯାଇଛି ଜଣେ ଭଗବାନଙ୍କ ଲୀଳା ବା ନିଜର ଯେଉଁ ପ୍ରଶ୍ନ ସବୁ ରହିଛି ବୁଝିବା ପାଇଁ ହେଲେ ଜଣେ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ। ତଦ୍ ବିଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା ଉପଦେଖନ୍ତି ତେ ଜ୍ଞାନମ ଜ୍ଞାନୀନ ତତ୍ତ୍ୱଦର୍ଶିନ, ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ। ସେ ଗୁରୁ କିଏ ନା, ସେ କେବଳ ଜ୍ଞାନୀ ହୋଇଥିବେ ତା ନୁହଁ, ତତ୍ତ୍ୱଦର୍ଶୀ, ଭଗବାନଙ୍କୁ ଅନୁଭବ କରିଥିବେ, ଉପଲବ୍ଧି କରିଥିବେ, ସେଇଭଳି ଗୁରୁଙ୍କ ପାଖକୁ ଯାଇକରି ଆମେ ପ୍ରଶ୍ନ ପଚାରିଲେ ଆମର ସନ୍ଦେହ ଦୂର ହେବ, ପ୍ରଶ୍ନର ଉତ୍ତର ପାଇବା। ଭଗବାନ ଲୀଳାକୁ ସମସ୍ତେ ବୁଝିପାରିବେ ନା, ନିଜର ବୁଦ୍ଧି ବଳରେ ବୁଝିପାରିବା ନାହିଁ, ଭଗବାନ ଲୀଳା ଆମର ବୁଦ୍ଧିର ଊର୍ଦ୍ଧ୍ୱରେ ସିଏ ଭଗବାନ, ସେଥିପାଇଁ ଭଗବାନଙ୍କର ଗୋଟିଏ ନାମ ହେଉଛି ଅଧକ୍ଷଜ। ଆମର ଯେତେ ଯାହା ସବୁ ରହିଛି, ଇନ୍ଦ୍ରିୟମାନେ ରହିଛନ୍ତି, ବୁଦ୍ଧି ରହିଛି, ଯାହା ସବୁ ରହିଛି ତାର ଊର୍ଦ୍ଧ୍ୱରେ ସିଏ ଭଗବାନ। ତେଣୁ ଏ ଇନ୍ଦ୍ରିୟମାନଙ୍କ ଦ୍ୱାରା ବୁଝିବା ପାଇଁ ହେଲେ ଇନ୍ଦ୍ରିୟମାନଙ୍କୁ ଭଗବାନ ସେବାରେ ଲଗାଇବାକୁ ପଡ଼ିବ, ସେବାରେ ଲଗାଇଲେ ସେ ଭଗବାନଙ୍କୁ ଜାଣିପାରିବେ, ଭଗବାନ କୃପା କରି ନିଜକୁ ପ୍ରକାଶିତ କରିବେ। ତେଣୁ ଲକ୍ଷ୍ମୀ ଦେବୀ କହୁଛନ୍ତି, ଭୂମଂ ତବେ ହିତମଥୋ ଅନୁଯାୟୀ ଭବନ୍ତମ, ପ୍ରଭୁ ଆପଣଙ୍କ କଥା କ'ଣ କହିବା, ଭୂମନ ଆପଣ ହେଉଛନ୍ତି ଭୂମନ, ଭୂମନ କହିଲେ ଭଗବାନଙ୍କ ଅସୀମ ଶକ୍ତି ରହିଛି, ଭୂମନ ସର୍ବଶକ୍ତିମାନ ଭଗବାନ, ଏତେ ଶକ୍ତି ରହିଛି ଆମେ କହିପାରିବା ନା, କେତେ ଶକ୍ତି ରହିଛି, ଭୂମନ ଶବ୍ଦ ବ୍ୟବହାର କରାଗଲା, ଭୂମା ଭୂମା ପୁରୁଷ ସିଏ ଅନେକ ଶକ୍ତି ରହିଛି, ଶେଷ ହେବ ନାହିଁ, ଯେତେ ଶକ୍ତି ଭଗବାନଙ୍କର ଆସିଲେ ମଧ୍ୟ ସେ ଶେଷ ହୋଇଯିବ ନାହିଁ, ଏଭଳି ଶକ୍ତି ଭଗବାନଙ୍କର, ଏ ଅଦ୍ଭୁତ ଶକ୍ତି ଭଗବାନଙ୍କର, ଜଣଙ୍କର ଯେତେ ଯାହା ଥିଲେ ମଧ୍ୟ ଜଣଙ୍କ ପାଖରେ କୋଟିଏ ଟଙ୍କା ଅଛି, ଯଦି ସେ କୋଟିଏ ଟଙ୍କା ସବୁ ଦେଇଦେବ ତାହେଲେ ସେ ଦରିଦ୍ର ହୋଇଯିବ, ଜିରୋ ହୋଇଯିବ ତା ପାଖରେ ଟଙ୍କା, କିନ୍ତୁ ଭଗବାନ ହେଉଛନ୍ତି ପୂର୍ଣ୍ଣ, ପୂର୍ଣ୍ଣ ସେ ତାଙ୍କ ପାଖରୁ ପୂର୍ଣ୍ଣ ଆସିଗଲେ ମଧ୍ୟ ସେ ପୂର୍ଣ୍ଣ ରହିବେ, ପୂର୍ଣ୍ଣ ପୂର୍ଣ୍ଣ ମୋଦ୍ୟତେ, ପୂର୍ଣ୍ଣ ସେ ପୂର୍ଣ୍ଣ ମହାଦାୟ ପୂର୍ଣ୍ଣ ବ୍ୟବହାର ଭବିଷ୍ୟତେ, ଇଏ ଭଗବାନ ଅନନ୍ତ ଶକ୍ତି, ସେ ସବୁ ନାହିଁ। ଆମେ ଦେଖିବା ଭଗବାନଙ୍କର ଶକ୍ତି ପ୍ରାପ୍ତ ହୋଇକି ସୂର୍ଯ୍ୟଦେବ ଭଗବାନଙ୍କର କ'ଣ, ଯଶ୍ୟ ପ୍ରଭା ପ୍ରଭବତୋ ଜଗଦଣ୍ଡ କୋଟି, ଭଗବାନଙ୍କର ପ୍ରଭାରେ ଭଗବାନଙ୍କ ଆଲୋକରେ ସୂର୍ଯ୍ୟ ଆଲୋକିତ ହୋଇଛନ୍ତି, ସୂର୍ଯ୍ୟଙ୍କର ଆଲୋକ ଯେଉଁ ବିକିରଣ କରୁଛନ୍ତି, କେଉଁ ପୃଥିବୀ ସୃଷ୍ଟିର ଆରମ୍ଭରୁ ଦେଉଛନ୍ତି ଏ ପର୍ଯ୍ୟନ୍ତ ଶେଷ ହେଉ ନାହିଁ, ଇଏ ଭଗବାନ, ଏଇଥିରୁ ଆମେ ଜାଣିବା ଭଗବାନ କିଭଳି ଭାବରେ ବସ୍ତୁ, ଅନନ୍ତ ଶକ୍ତି ରହିଛି ତାଙ୍କ ପାଖରୁ, ସବୁ ଭୌତିକ ଜଗତ ଜଗତ ସବୁ ସୃଷ୍ଟି ହେଲା ପରେ ମଧ୍ୟ ଭଗବାନ ଶକ୍ତି ପୂର୍ଣ୍ଣ ହୋଇ ରହିଛି, ଏ ଭୂମ ପୁରୁଷ ସର୍ବଶକ୍ତିମାନ ଏଇଭଳି ଭାବରେ ପୂର୍ଣ୍ଣ, ସେ ଭଗବାନ ପୂର୍ଣ୍ଣ, ଆମେ ଯେହେତୁ ଅପୂର୍ଣ୍ଣ ଆମର ପୂର୍ଣ୍ଣ ବିଷୟରେ ଧାରଣା ନାହିଁ, ତେଣୁ ପୂର୍ଣ୍ଣକୁ ଯେଉଁମାନେ ଜାଣିଛନ୍ତି ତାଙ୍କଠାରୁ ଆମେ ବୁଝିବାକୁ ପଡ଼ିବ ପୂର୍ଣ୍ଣର ଶବ୍ଦର ଅର୍ଥ କ'ଣ। ଆମ ପ୍ରଭୁପାଦ ମହାରାଜ କହନ୍ତି ହେଉଛି ମ୍ୟାଥମେଟିକ୍ସ, ସ୍ପିରିଚୁଆଲ ମ୍ୟାଥମେଟିକ୍ସ, ୱାନ୍ ପ୍ଲସ୍ ୱାନ୍ ଇଜ୍ ଅଲ୍ସୋ ଇକ୍ୱାଲ୍ ଟୁ ୱାନ୍, ୱାନ୍ ମାଇନସ୍ ୱାନ୍ ଇଜ୍ ଅଲ୍ସୋ ଇକ୍ୱାଲ୍ ଟୁ ୱାନ୍, ଏକରେ ଏକ ମିଶିଲେ ଏକ, ଏକରୁ ଏକ ଚାଲିଗଲେ ମୋତେ ଏକ, ଇଏ ହେଉଛି ସ୍ପିରିଚୁଆଲ ମ୍ୟାଥମେଟିକ୍ସ, ପୂର୍ଣ୍ଣ ଭଗବାନ ଶକ୍ତି ଏହିଭଳି ଭାବରେ ଭୂମା ତବେ ହି ତମ, ଭଗବାନ ଯେଉଁ ସବୁ କାର୍ଯ୍ୟ କରନ୍ତି ଅଥୋ ଅନୁଯାୟୀ ଭବନ୍ତମ, ତାଙ୍କର ଯେଉଁମାନେ ଅନୁସରଣ କରନ୍ତି ସେମାନେ ବୁଝିପାରିବେ, ଅନ୍ୟମାନେ କ'ଣ ବୁଝିବେ, ମନୁଷ୍ୟ ପଶୁ ମରୂପକ ପଶୁ ମାନେ କ'ଣ ବୁଝିବେ ଭଗବାନଙ୍କ ବିଷୟରେ, ସାଧାରଣ ବ୍ୟକ୍ତିମାନେ ଏମିତି ଜ୍ଞାନୀମାନେ ମଧ୍ୟ ବୁଝିପାରିବେ ନାହିଁ ଭଗବାନଙ୍କୁ, ଜ୍ଞାନୀମାନେ ମଧ୍ୟ ବୁଝିପାରିବେ ନାହିଁ, ତେଣୁ ଭଗବାନ କଥା ତ ଛାଡ଼ନ୍ତୁ, ଭଗବାନ ଯେଉଁମାନେ ଭକ୍ତ ତାଙ୍କର କଥା ମଧ୍ୟ ଜଣେ ବୁଝିପାରିବ ନାହିଁ, ଭଗବାନ କଥା ବୁଝିବା କଥା ଅଲଗା କଥା, ଭଗବାନ ଭକ୍ତଙ୍କୁ ଚେତନ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି କ'ଣ, ବିଜ୍ଞାନ ବୁଝାଏ, ବୈଷ୍ଣବର କ୍ରିୟା ମୁଦ୍ରା ବିଜ୍ଞାନ ବୁଝାଏ, ବୈଷ୍ଣବ ଯେଉଁଭଳି ଭାବରେ କାର୍ଯ୍ୟ କରୁଛନ୍ତି ତାଙ୍କୁ ବିଦ୍ୱାନ ଲୋକମାନେ ମଧ୍ୟ ବୁଝିପାରନ୍ତି ନାହିଁ, ସାଧାରଣ ଲୋକମାନେ କ'ଣ ବୁଝିବେ, ଆଉ ଭଗବାନ କଥା କ'ଣ କହିବା। ଆମର ଜଣେ ରହିଥିଲେ କ'ଣ ତାଙ୍କ ନା, ଏ ଯେଉଁ ଗୌରକୃଷ୍ଣ ଦାସ ଭଜନା କିଏ ଯେଉଁ ଶୁଖୁଆ ରଖୁଥିଲେ ଆଗରେ, କିଏ ହଁ ଗୌରକୃଷ୍ଣ ଦାସ ଭଜନା, ତାଙ୍କର ଗଲା ଏବେ ଆମେ ପାଳନ କଲେ, ଲୋକମାନେ ସବୁ ଆସି ଡିଷ୍ଟର୍ବ କରିବେ, ସବୁ ସାଧାରଣତଃ ଲୋକମାନେ ଭାବିବେ କ'ଣ ତାଙ୍କର ଯେଉଁ କାମନା ଅଛି ସେ କାମନା ନେଇକରି ଯାଆନ୍ତି ଗୁରୁଙ୍କ ପାଖକୁ, ଯେଉଁ ଆଚାର୍ଯ୍ୟ ମହାନ ପାଖକୁ ଯାଆନ୍ତି କାମନା ନିଜ କାମନା ପୂରଣ କରିବା ପାଇଁ ଯାଆନ୍ତି, ପ୍ରଭୁ ମୋର ସାର୍ ମୋର ପ୍ରଭୁ ଏଇଟା ନିଅନ୍ତୁ, 100 ଟଙ୍କା ନିଅନ୍ତୁ, ମୋର ରୋଗଟା ଭଲ କରିଦିଅନ୍ତୁ, ଡାକ୍ତରଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦେଇକରି ଭଲ ହେଇପାରୁନାହିଁ, ଆସିଲେ ଆଚାର୍ଯ୍ୟଙ୍କ ପାଖକୁ ଆସିଲେ ମୋ ରୋଗ ଭଲ କରନ୍ତୁ, ଏଇଭଳି ଭାବେ ଠକଗୁରୁ ମଧ୍ୟ ଅଛନ୍ତି, ଯିଏ କହୁଛି ଯାହା ତୁ ଏଇଟା ଖାଇଦେବୁ ଭଲ ହେଇଯିବ, ତାର ରୋଗ ଭଲ ହାତରେ ସେ ଭଲ ହେବ, କିନ୍ତୁ ଇଏ କହିଦେବାରୁ ସେଇଟା ଭଲ ହେଇଗଲା ତା ନୁହଁ, ଏଇଟା ବୁଝିପାରନ୍ତି। ଆମେ ଯେଉଁ ଯିବା ଗୁରୁଙ୍କ ପାଖକୁ ଯିବା ଆମର କାମନା ପୂରଣ କରିବା ପାଇଁ ଯିବା ନାହିଁ, ଗୁରୁଙ୍କ ପାଖକୁ ଯେଉଁ ଯିବା ଗୁରୁଙ୍କ ପାଖକୁ କ'ଣ ପାଇଁ ଯିବା, ନା ତତ୍ତ୍ୱ ଜିଜ୍ଞାସା କରିବା ପାଇଁ ଯିବା, ତତ୍ତ୍ୱ ଜିଜ୍ଞାସା କରିବା ପାଇଁ ଯିବା, ଆମର କାମନା ପୂରଣ କରିବା ପାଇଁ ଯିବା ନାହିଁ, ତେଣୁ ବହୁତ କଥା ରହିଛି ଆ ଭିତରେ, ତେଣୁ ଗୁରୁଙ୍କ ଘର ପାଖକୁ ଗଲେ ଏଇସବୁ ସେମାନେ ଯେଉଁ ଯାଆନ୍ତି ବାବାଜୀ ମହାରାଜ ଗୌରକୃଷ୍ଣ ଦାସ ମହାରାଜ ବୈରାଗ୍ୟ ମୂର୍ତ୍ତି ସିଏ, ଲୋକମାନେ ଯିବେ ତାଙ୍କୁ କହିବେ ପ୍ରଭୁ ଆମର ରୋଗ ହେଇଛି, ଆମର ଘରେ କଳିଆ କଳିକଜିଆ ହେଇଛି, ଏଇଟା ଟିକେ ଏଇଭଳିଆ ଡିଷ୍ଟର୍ବ କରିବେ, ସେଥିପାଇଁ ସେ ସାମ୍ନାରେ ଶୁଖୁଆକୁ ଶୁଖେଇ ଦିଅନ୍ତି, ଲୋକମାନେ କହିବେ ଇଏ କ'ଣ, ଇଏ କି ବାହାଜି, ଇଏ କି ବୈଷ୍ଣବ, ଶୁଖୁଆ ଖାଇବା ପିଇବା ଆଜି, ଏଭଳି ଭାବରେ କହି ପଳେଇଯିବେ ଆସିବେ ନାହିଁ, ତେଣୁ ତାଙ୍କୁ ଠକିବା ପାଇଁ ଏଭଳି ଭାବରେ ବ୍ୟବସ୍ଥା କରାଯାଉଥିଲା, ତେଣୁ ବୈଷ୍ଣବମାନଙ୍କୁ ଆମେ ବୁଝିପାରିବା ନାହିଁ। ଆମର ଶ୍ରୀଶ୍ରୀମଦ ଗୌରବନ୍ଧୁ ସ୍ୱାମୀ ମହାରାଜ କହନ୍ତି ବୈଷ୍ଣବ କେମିତି ଜାଣିବା, ଚକ୍ଷୁ ମାଧ୍ୟମରେ ଜାଣିବା ନାହିଁ, ଚକ୍ଷୁ ମାଧ୍ୟମରେ ଜାଣିପାରିବା ନାହିଁ, କିନ୍ତୁ ବୈଷ୍ଣବକୁ ଜାଣିବା ପାଇଁ ହେଲେ କର୍ଣ୍ଣ ମାଧ୍ୟମରେ ଜାଣିବା, ସେମାନେ ଯେଉଁ କଥା କହିବେ ଶାସ୍ତ୍ରରୁ କଥା କହିବେ, ସାଧୁ ଶାସ୍ତ୍ର ଗୁରୁ ଏ ତିନୋଟି ଜିନିଷ ରହିଛି। ସାଧୁ ଯିଏ କଥା କହିବେ ଶାସ୍ତ୍ରରୁ ହିଁ କହିବେ, ଶାସ୍ତ୍ର ବହିର୍ଭୂତ କଥା କହିବେ ନାହିଁ। ଗୁରୁ ମଧ୍ୟ ସେଇଭଳି ଭାବରେ ଶାସ୍ତ୍ର ବିଷୟରେ କହିବେ। ତେଣୁ ସାଧୁ ଶାସ୍ତ୍ର ଗୁରୁ ଏକ ଏକ ପଏଣ୍ଟରେ ଆସି ମିଳିତ ହେବେ, ଏକ ଗୋଟିଏ କଥା ତାଙ୍କର, ଅଲଗା କଥା ନୁହଁ ସାଧୁ ଶାସ୍ତ୍ର ଗୁରୁ। ତେଣୁ ଆମେ ଜାଣିବା ଏ ସାଧୁ ପ୍ରକୃତ ସାଧୁ କି ନାହିଁ କେମିତି ଜାଣିବା ନା, ଶାସ୍ତ୍ର ମାଧ୍ୟମରେ, ଶାସ୍ତ୍ରରୁ ସେ କହୁଛନ୍ତି। ଏବଂ ଗୁରୁ ମଧ୍ୟ କେମିତି ଜାଣିବା ନା, ସାଧୁ ଏବଂ ଶାସ୍ତ୍ର ମାଧ୍ୟମରେ ଗୁରୁଙ୍କୁ ଜାଣିବା, ଏଭଳି ଭାବରେ ରହିଛି କଥା। ସାଧୁ ଶାସ୍ତ୍ର ଗୁରୁ ତିନୋଟି ଜିନିଷ ରହିଛି, ତେଣୁ ସମସ୍ତେ ବୁଝିପାରିବେନି, ବୈଷ୍ଣବ ବୁଝିପାରିବେ ନାହିଁ। ଆଉ କୁହାଯାଏ ଭଗବାନ ବୁଝିବା ସହଜ, କିନ୍ତୁ ବୈଷ୍ଣବ ବୁଝିବା ବହୁତ କଷ୍ଟ, ବୈଷ୍ଣବ ବୁଝିହେବ ନାହିଁ। ଭଗବାନ ବୁଝିବା ପାଇଁ ହେଲେ ଭକ୍ତି ମାଧ୍ୟମରେ ଭଗବାନ ବୁଝିପାରିବେ, କିନ୍ତୁ ବୈଷ୍ଣବ ବୁଝିବା ପାଇଁ ହେଲେ ତାଙ୍କର କୃପା ମାଧ୍ୟମରେ ହିଁ ଆମେ ବୁଝିବା, ଅନ୍ୟ କୌଣସି ଉପାୟରେ ବୁଝିପାରିବା ନାହିଁ ବୈଷ୍ଣବକୁ। ଏସବୁ କଥା ରହିଛି। ତେଣୁ ଏଇଭଳି ଭାବରେ ଯେଉଁ ଭଗବାନ 13 ଶ୍ଳୋକରେ କହିଥିଲେ, ଭଗବାନ କଥା ହେଉଛି, ଭଗବାନଙ୍କ ରାସ୍ତା ହେଉଛି ଅସ୍ପଷ୍ଟ, ସମସ୍ତେ ବୁଝିପାରିବେ ନାହିଁ, ସେଟା ସତ କଥା, କିଛି ମିଥ୍ୟା କଥା ନୁହଁ। ରୁକ୍ମିଣୀ ଦେବୀ ସେଟାକୁ ପ୍ରତିଷ୍ଠା କରୁଛନ୍ତି, ସ୍ଥାପନ କରୁଛନ୍ତି ରୁକ୍ମିଣୀ ଦେବୀ। ଏଇଭଳି ଭାବରେ ଭାବାର୍ଥରେ କୁହାଯାଉଛି ସେଇ କଥା 13 ଶ୍ଳୋକରକୁ, ଏଇଟାକୁ ଯେଉଁ ଭଗବାନ କହିଥିଲେ ଯାହା ଶୁଣିକରି ମୂର୍ଚ୍ଛା ଯାଇଥିଲେ। 16 ଭାବରେ ଭଗବାନ ନିଜର କ'ଣ ନିଜର ଅଯୋଗ୍ୟତାକୁ ପ୍ରକାଶ କରିଥିଲେ, ଯାହା ଶୁଣିକରି ରୁକ୍ମିଣୀ ଦେବୀ ମୂର୍ଚ୍ଛା ହୋଇଯାଇଥିଲେ। ବର୍ତ୍ତମାନ ସେଇଟାକୁ ସେ ସ୍ଥାପନ କରୁଛନ୍ତି। ଅଲୋକପଥ ଶବ୍ଦଟି ଅପାର୍ଥିବ, ଆର ଅର୍ଥ ହେଉଛି ଯେଉଁମାନେ ପାର୍ଥିବ ଆଚରଣ ଆଦି ମଧ୍ୟରେ ଆବଦ୍ଧ, ସେମାନେ ଜଗତକୁ ଅଳ୍ପ ବହୁତ ପଶୁ ସଦୃଶ ଭୋଗ କରିବାକୁ ଚେଷ୍ଟା କରନ୍ତି। ଆମେ ଏସବୁ ଆଲୋଚନା କରିସାରିଛେ, ତେଣୁ ସମସ୍ତେ ବୁଝିପାରିବେ ନାହିଁ ଏସବୁ ଲୀଳା। ତେଣୁ ଏ ଶ୍ଳୋକରେ କୁହାଯାଉଛି 36 ଶ୍ଳୋକରେ କ'ଣ, ଶ୍ରୀ ଶ୍ରୀ ସୀତାରାମ ହନୁମାନ ଯୋଗେ ଯା ଭାଗବତମରେ ସନାତନ ଗୋସ୍ୱାମୀ କହୁଛନ୍ତି, ଭଗବାନ କଥା ଶୁଣିବା ପାଇଁ କେଉଁମାନେ ଯୋଗ୍ୟ, ଭଗବାନ କଥା ଶୁଣିବା ପାଇଁ କେଉଁମାନେ ଯୋଗ୍ୟ। 21:20:9 ଭଗବାନ ଉଦ୍ଧବଙ୍କୁ କହୁଛନ୍ତି, ତାବତ୍ କର୍ମାଣି କୁର୍ବିତ ନ ନିର୍ବିଦ୍ୟତ ଯାବତ ମତ୍ କଥା ଶ୍ରବଣାଉଦୌ ବା ଶ୍ରଦ୍ଧା ଯାବ ନ ଯାଏତେ। ସେତେଦିନ ପର୍ଯ୍ୟନ୍ତ ତାଙ୍କର କର୍ମରେ ଅଧିକାର ରହିଛି, ଯେତେଦିନ ପର୍ଯ୍ୟନ୍ତ ତାଙ୍କର ବିରକ୍ତି ଆସିନାହିଁ ସେତେଦିନ ପର୍ଯ୍ୟନ୍ତ ସେମାନେ କର୍ମ କରିବେ। ବା ଭଗବାନ କଥାରେ ଯେତେଦିନ ପର୍ଯ୍ୟନ୍ତ ଶ୍ରଦ୍ଧା ଆସୁନାହିଁ, ଆଗ୍ରହ ଆସୁନାହିଁ, ସେତେଦିନ ପର୍ଯ୍ୟନ୍ତ ସେମାନେ ସେ କର୍ମରେ ତାଙ୍କର ଅଧିକାର ରହିଛି। ମତ୍ କଥା ଶ୍ରବଣ ଦେଉ ବା ଶ୍ରଦ୍ଧା ଯାବ ନ ଯାଏତେ। ତେଣୁ ଏ ଭଗବାନଙ୍କର ବୁଝିବା ପାଇଁ ହେଲେ ଭଗବାନ ଶ୍ରବଣ ମାଧ୍ୟମରେ ଆମେ ଭଗବାନ ବୁଝିବା, ଅନ୍ୟମାନେ ବୁଝିପାରିବେ ନାହିଁ। ତେଣୁ ଭଗବାନ କଥା ଶ୍ରବଣ କଲେ ଜଣେ ଭକ୍ତିପ୍ରାପ୍ତ ହେବ, ଭକ୍ତିପ୍ରାପ୍ତ ହେଲେ ଜଣେ ଭଗବାନଙ୍କୁ ଜାଣିପାରିବ। ଅନ୍ୟ କୌଣସି ଉପାୟରେ ପଶୁମାନଙ୍କ କଥା କ'ଣ କହିବା, ମନୁଷ୍ୟ ପଶୁ ଯେଉଁମାନେ ରହିଛନ୍ତି ସେମାନେ ତ ପଶୁ ଭଳି ଜୀବନଯାପନ କରୁଛନ୍ତି, ସେମାନେ କ'ଣ ଜାଣିବେ। କିନ୍ତୁ ଯେଉଁମାନେ ମନୁଷ୍ୟ ପ୍ରକୃତ ଜୀବନ ଆରମ୍ଭ ହୋଇଛି ମଧ୍ୟ ସେମାନେ ବୁଝିପାରିବେ ନାହିଁ, ଜ୍ଞାନୀମାନେ ମଧ୍ୟ ବୁଝିପାରିବେ ନାହିଁ, ଏମିତିକି ଯୋଗୀମାନେ ମଧ୍ୟ ବୁଝିପାରିବେ ନାହିଁ ଭଗବାନଙ୍କୁ। ଯୋଗୀମାନେ କେବଳ ଭଗବାନ ପରମାତ୍ମା ରୂପକୁ ବୁଝିବେ, ଭଗବତ ରୂପକୁ ବୁଝିପାରିବେ ନାହିଁ। ଅଷ୍ଟାଙ୍ଗ ଯୋଗ ଯେଉଁମାନେ ଆଚରଣ କରୁଛନ୍ତି, ଯମ ନିୟମ ଆସନ ପ୍ରାଣାୟାମ ଇତ୍ୟାଦି, ସେଇ ମାଧ୍ୟମରେ କ'ଣ ଭଗବାନ ଯେଉଁ ରହିଛନ୍ତି ପରମାତ୍ମା ରୂପରେ ରହିଛନ୍ତି ସେଇ ଅନୁଭୂତି ସେମାନେ ପ୍ରାପ୍ତ ହେବେ, ଭଗବତ ଅନୁଭୂତି ମଧ୍ୟ ସେମାନେ ପ୍ରାପ୍ତ ହୋଇପାରିବେ ନାହିଁ। ଏକମାତ୍ର ଭକ୍ତି ମାଧ୍ୟମରେ ଜଣେ ଭଗବତ ଅନୁଭୂତି ପ୍ରାପ୍ତ ହେବ। ତେଣୁ ଭଗବତ ଗୀତାରେ ମଧ୍ୟ ଭଗବାନ ଅର୍ଜୁନକୁ କହିଛନ୍ତି, ବିଭିନ୍ନ ପ୍ରକାର କର୍ମ ରହିଛି, କର୍ମଣିଆ ବି ବୋଧବ୍ୟମ ବୋଧବ୍ୟମ ଚ ବିକର୍ମଣ ଅକର୍ମଣ ସେ ବୋଧବ୍ୟମ ଗହନା କର୍ମଣ ଗତି। କର୍ମ ଅକର୍ମ ବିକର୍ମ ତିନି ପ୍ରକାର କର୍ମ ରହିଛି, ତିନି ପ୍ରକାର କର୍ମ ରହିଛି। ତେଣୁ ଭଗବାନ ଭଗବତ ଗୀତା 4th ଅଧ୍ୟାୟରେ ଏସବୁକୁ ବୁଝେଇଛନ୍ତି, କର୍ମ କ'ଣ, ବିକର୍ମ କ'ଣ, ଅକର୍ମ କ'ଣ। ତେଣୁ ଯେଉଁମାନେ କର୍ମ ଭଗବାନଙ୍କୁ ଉଦ୍ଦେଶ୍ୟରେ କରୁଛନ୍ତି ସେମାନେ ହିଁ ଭଗବାନଙ୍କ ବିଷୟରେ ବୁଝିବା ପାଇଁ ଯୋଗ୍ୟତା ପ୍ରାପ୍ତ ହେବେ। ଆଉ ଯେଉଁମାନେ ନିଷିଦ୍ଧ କର୍ମ କରୁଛନ୍ତି, ପାପାଚାର କରୁଛନ୍ତି, ସେମାନେ କ'ଣ ବୁଝିବେ ଭଗବାନଙ୍କୁ। ଆଉ ଯେଉଁମାନେ ଏମିତିକି ବେଦରେ ଅନୁମୋଦିତ କର୍ମ କରୁଛନ୍ତି ସେମାନେ ମଧ୍ୟ ଭଗବାନ ବୁଝିପାରିବେ ନାହିଁ। ଯେଉଁମାନେ ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କରୁଛନ୍ତି ସେମାନେ ହିଁ ବୁଝିବେ ଭଗବାନଙ୍କ ଭଗବାନଙ୍କୁ। ଏଭଳି ଭାବରେ ଏସବୁ ରହିଛି। ତେଣୁ ଆପର ଶ୍ଳୋକରେ ଭଗବାନଙ୍କର ଅନ୍ୟ ସବୁ କଥାକୁ ସେ କହିବେ। ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା ପୂର୍ବରୁ ଆମେ 2 ମିନିଟ୍ ଭଗବାନଙ୍କର ନାମ କୀର୍ତ୍ତନ କରିବା। ପ୍ରଭୁ ଆସିଛନ୍ତି, ଭଗବାନ ନାମ ଟିକେ କୀର୍ତ୍ତନ କରନ୍ତୁ ଟିକେ।